ॐ नमो भगवते वासुदेवाय श्री जगन्नाथमारणे तथा अश्वदेव देवदेव मानवीन करी आमर शिक्षा शिक्षा गुरु तथा अन्य आचार्यवृंद एवं इसकन आचार्य निवेदन करी ଉପସ୍ଥିତ ଉପସ୍ଥିତ ଏବଂଙ୍କୁ ମୋର ନିବେଦନ କରି ଆଜି ଆମେ ତୃତୀୟ ଦିବସରେ ପହଞ୍ଚୁଛେ। ତେଣୁ ଏଇ ଅମୃତ ଆଖ୍ୟା ତାହା ଜାଣିଛନ୍ତି। ଆଜି ତୃତୀୟ ଦିବସରେ ଆମେ କଥା ଆରମ୍ଭ କରିବା ପୂର୍ବରୁ ଗତକାଲି ଯାହା ଆମେ କହିଥିଲେ ତାକୁ ସଂକ୍ଷେପରେ ବର୍ଣ୍ଣନା କରିବା। ଯେଉଁ ଭରତ ମହାରାଜ ଏତେ ଉନ୍ନତ ସ୍ତରର ଭକ୍ତ ଥିଲେ, ଉତ୍ତେଜିତାରଣ ଭକ୍ତ ବୋଲି କହିଲେ, ବହୁତ ଉଚ୍ଚ ସ୍ତରର ଭକ୍ତି ତାଙ୍କର ଥିଲା ଭଗବାନ ପ୍ରତି। କିନ୍ତୁ ଗୋଟିଏ ପଶୁପତି ତାଙ୍କର ଯେଉଁ ଆସିଗଲା ଆସକ୍ତି, ସେ ଆସକ୍ତି ଦ୍ୱାରା ତାଙ୍କର ଭକ୍ତି ନଷ୍ଟ ହୋଇଗଲା। ଭକ୍ତି ଭଗବାନଙ୍କୁ ଭୁଲିଗଲେ। ସେଇ ଯେ ମହାମନ୍ତ୍ର ଜପ କରୁଥିଲେ, ସେ ବର୍ତ୍ତମାନ ଏଇ ହରି ହରିହର ମନ୍ତ୍ର ଜପ କରୁଛନ୍ତି। ହରିଣ କୁମାର, ରାଜକୁମାର, ମୁନି କୁମାର, ମୋର ଆତ୍ମଜ ଏହିଭଳି ଭାବରେ ସେ ଭଗବାନ ମନ୍ତ୍ର ବୁଲିଯାଇ ଏହି ମନ୍ତ୍ରକୁ ଜପ କରୁଛନ୍ତି। ତେଣୁ ସାମ୍ନା ଠିକ ଆସୁଛି ନା ସାମ୍ନା ଏଇଭଳି ପରିସ୍ଥିତି ଉପୁଜୁଛି। ଏ ଭଗବାନଙ୍କର ବ୍ୟବସ୍ଥାରେ ଏଭଳି ପରିସ୍ଥିତି ଉପୁଜୁଛି। ତେଣୁ ଭଗବାନ ତାଙ୍କର ନିବେଦନକୁ କେନ୍ଦ୍ର କରି ସମସ୍ତ ମାନବ ସମାଜକୁ ଶିକ୍ଷା ପ୍ରଦାନ କରୁଛନ୍ତି। ଯେଭଳି ଭାବରେ ଅର୍ଜୁନଙ୍କୁ ଲକ୍ଷ୍ୟ କରି ସମଗ୍ର ମାନବ ସମାଜକୁ ଜ୍ଞାନ ପ୍ରଦାନ କରିଛନ୍ତି, ଅର୍ଜୁନଙ୍କ ମାଧ୍ୟମରେ ସମସ୍ତ ମାନବ ସମାଜକୁ ଜ୍ଞାନ ପ୍ରଦାନ କରିଛନ୍ତି, ସେଭଳି ଭାବରେ ଭରତ ମହାରାଜଙ୍କ ମାଧ୍ୟମରେ ଆମମାନଙ୍କୁ ସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଅନ୍ତିମ ସମୟରେ ଏହିଭଳି ଭାବରେ ଏଇ ଯେଉଁ ହରିଣ ପ୍ରତି ଆସକ୍ତି ଥିଲା, ଏଇ ଆସକ୍ତି ମୃତ୍ୟୁ ସମୟରେ ମଧ୍ୟ ସେ ହରିଣ ଚିନ୍ତାରେ ରହିଲେ। ତେଣୁ ମୃତ୍ୟୁ ସମୟରେ ଯିଏ ଯେଉଁଭଳି ଭାବରେ ଚିନ୍ତା କରିବ ତା ପରଜନ୍ମ ସେଇଭଳି ଭାବରେ ହେବ। ଜନ୍ମ ଭାବି ସ୍ମରଣ ଭାବ ତେଜନ୍ତି କଳିବର ଚନ୍ତମ ଯଦି କୌନ୍ତେୟ ସଦା ତଦ୍ଭାବ ଭାବିତ। ଯେଉଁଭଳି ଭାବରେ ଆମେ ମୃତ୍ୟୁ ସମୟରେ ଚିନ୍ତା କରିବା ପରଜନ୍ମ ସେଇଭଳି ଭାବରେ ଆମର ନିର୍ଦ୍ଧାରିତ ହେବ। ତେଣୁ ଇଏ ହେଉଛି ମୃତ୍ୟୁ ସମୟଟା ହେଉଛି ପରୀକ୍ଷାର ସମୟ, ଅନ୍ତିମ ପରୀକ୍ଷା। ସମସ୍ତ ଜୀବନରେ ମୃତ୍ୟୁ ଆସିବ, ଅନ୍ତିମ ସମୟ ଆସିବ। ତେଣୁ ଏଇ ଅନ୍ତିମ ସମୟରେ ଆମେ ଯେଉଁଭଳି ଭାବରେ ଚିନ୍ତା କରିବା ପରଜନ୍ମଟି ଆମର ସେଭଳି ଭାବରେ ନିର୍ଦ୍ଧାରିତ ହେବ। ତେଣୁ ଇଏ ଯେଉଁ ଚିନ୍ତା କଲେ, ମୃଗ ବିଷୟରେ ଚିନ୍ତା କଲେ, ତେଣୁ ପରଜନ୍ମରେ ମୃଗ ଶରୀର ପ୍ରାପ୍ତ ହେଲେ, ତେଣୁ ଏଇ ଯେଉଁ ମୃଗ ଶରୀର ପ୍ରାପ୍ତ ହେଲେ ଏହି ଶରୀରରେ କିନ୍ତୁ ଭଗବାନଙ୍କର ଆରାଧନା କରୁଥିବା ହେତୁ ତାଙ୍କର ପୂର୍ବଜନ୍ମର ସ୍ମୃତି ରହିଥିଲା। ଆମେ ପୂର୍ବଜନ୍ମରେ କ'ଣ ଥିଲେ ଆମେ ଭୁଲିଯାଇଛେ, ଆମର ସ୍ମୃତି ନାହିଁ। କିନ୍ତୁ ଯେହେତୁ ସେ ଭଗବାନଙ୍କର ଆରାଧନା କରିଥିଲେ, ଯଦିଓ ତାଙ୍କର ପତନ ହୋଇଯାଇଥିଲା, କିନ୍ତୁ ତଥାପି ସେ ପୂର୍ବଜନ୍ମର ସ୍ମୃତି ଥିଲା ତାଙ୍କ ପାଖରେ। ତେଣୁ ସେ କହୁଛନ୍ତି ମୃଗଜନ୍ମରେ ସେ ଚିନ୍ତା କରୁଛନ୍ତି, ଆଉ କଷ୍ଟମ ଭ୍ରଷ୍ଟ ଅହମ୍ ଆତ୍ମବତାମ ଅନୁକଥା ଯତ୍ ବିମୁକ୍ତ ସମସ୍ତ ସଂଘର୍ଷ ବିବିଧ ପୁଣ୍ୟ ଅରଣ୍ୟ ଶରଣ୍ୟ ଆତ୍ମବତ୍ ଆତ୍ମନି ସର୍ବେଷାମ आत्मना जागृति बाधते हुए तब अनुश्रवण मनन संकीर्तन आराधना अनुस्मरण अभिजोगेन अशून्य सकलधामेन कालेन समावेशितं समाहितं कास्मिन मन तत्तु पुनः मम अबोधस्य आरा भुगसुतम अनुपरिशुश्राव ये अष्टम अध्याय 28 श्लोक रे एकदा कहो मृगदंडन से चिंता करसन अनुतार करसन भगवान ये जो चतुर्थी अंबुदित भगवान कर चतुर्मा रही सागर रही भगवान कर चतुर्थी चतुर शेखर भगवान से एक बार निज दान भरत महाराज को प्रथम अनुताप क्षेत्र बर्तन अनुताप कर अनुताप सागर से बर्तन डूबी जापर ताक प्रेम निम्जन भरत महाराज को प्रेम सागर से निमज्जन करेंगे तेणु आम कहते जो भाव बलग्राम प्रथम आम शिरा तेल छाणते शिरा पकाते से भाव ये भरत महाराज बर्तमान अनुताप अनुताप सागर से डुबिकी रही अनुताप करपर तर प्रेम वृद्धि हम भरत महाराज जीवन में जो भी भाव प्रेम प्राप्त होते हैं अधिक प्रेम से प्राप्त हुए आम आलोचना करते बहुत उच्च स्तर भक्ति से प्राप्त होते वर्तमान मृग शरीर में अधिक भक्ति से प्राप्त हुए तेणु वर्तमान से अनुताप विषय कौन कौन ना अभू कष्ट से निजे ये अनुभव करते कष्ट भगवान भजन करें अगर कौन से शरीर में भगवान भजन करने उपयुक्त शरीर नुहत अगर सब शरीर केवल मनुष्य शरीर ही भगवान भजन करने उपयुक्त से भागवत एका स्कंदे शताब्द चबीस गुरु कहते इच्छा कौन से एक दूसरी चतुष्पाद बहुपाद तथा पद बहुव पुरा सुष्ट बहु सन्धि पुरा सुष्टा तासाम में पौरुषी क्रिया चौरासी का प्रकार जीव सृष्टि कर भगवान कार एक पाद कार बहुपाद कार एक पाद द्विपाद एक भाव अनेक पाद रही बहुपाद सृष्टि कर भगवान किंतु पौरुषी क्रिया जो पुरुष शरीर सृष्टि कर मनुष्य शरीर सृष्टि कर ये भगवान का क्रिया एक दूसरी चतुष्पाद एक भाव अनेक जीव सृष्टि कर भगवान किंतु विषय मनुष्य शरीर जो भगवान सृष्टि कर बहुत प्रिय कहीं ना ये मनुष्य शरीर में आम भगवान भजन कर अन्य शरीर में मनुष्य प्राणी जो सब रही 80 लक्ष जीव अच्छा से शरीर में आम भगवान भजन करना तेणु वर्तमान मृग शरीर प्राप्त होता बहुत कष्ट कष्ट नष्ट मुतमान मोर पतन हो जाए नष्ट आत्मलता अनुकथा जब विमुक्त समस्त संघर्ष जो मैंने आत्मवता जो मैंने आत्मार अनुसंधान करता पथ जो थी से पथ जाऊँ ये हूँ अपवर्ग पथ पर्ग एवं अपवर्ग दुई दुईटी रास्ता रही है ये बहुत गर्व पर्ग भी कहुच्छी समस्ते परिश्रम करश्रम कले शरीर फेण बाहर झाड़ बाहर एवं जिते परिश्रम कले सब व्यर्थ हो जाए भय रोच समस्त भय रोच अंतिम पर्व लक्षण होती मृत्यु ମୃତ୍ୟୁ ସ୍ମରଣ କରିବେ ସମସ୍ତେ, କିନ୍ତୁ ଆଉ ଗୋଟେ ରାସ୍ତା ଅଛି, ଆତ୍ମମାନଙ୍କର ରାସ୍ତା, ଯେଉଁମାନେ ଆତ୍ମା ବିଷୟରେ ଅନୁସନ୍ଧାନ କରନ୍ତି ସେମାନଙ୍କର ଯେଉଁ ରାସ୍ତା ସେ ହେଉଛି ଅବଗତ ରାସ୍ତା, ଅବଗତ ରାସ୍ତାରେ ସେମାନେ ଯାଉଛନ୍ତି, ଯେଉଁଠି ପରିଶ୍ରମ ଭିତରେ ନାହିଁ, ଏବଂ ରାସ୍ତା ଅଛି ଅବଗତ ରାସ୍ତା, ସେହି ରାସ୍ତାରେ ମୁଁ ଥିଲି। ବିମୁକ୍ତ ସମସ୍ତ ସଂଘର୍ଷ ସମସ୍ତ ଆସକ୍ତି ମୁଁ ମୁକ୍ତ ଥିଲି, ବୌଦ୍ଧିକ ଆସକ୍ତି ମୁଁ ମୁକ୍ତ ଥିଲି, ଏବଂ ପୁଣ୍ୟ ଅରଣ୍ୟ ଶରଣ୍ୟ ସେ ଯେଉଁ ମୁଁ ରହିଥିଲି, ଯାଇଥିଲି କୁଳ କୁଳ ଆଶ୍ରମରେ ପୁଣ୍ୟ ଅରଣ୍ୟରେ, ସେଇଠି ମୁଁ ଆଶ୍ରୟ ନେଇଥିଲି। ଏବଂ ଆତ୍ମବତ୍ ଆତ୍ମନି ସର୍ବେଷାମ ଆତ୍ମନା ଭଗବତୀ ବାସୁଦେବେ ତତ୍ ଭଗବାନ, ଯିଏକି ସମସ୍ତଙ୍କ ପ୍ରିୟ ଶ୍ରୀ ବାସୁଦେବଙ୍କର ତା ଅନୁଶ୍ରବଣ ଶ୍ରବଣ କରୁଥିଲେ, ଅନ୍ୟ ଆଶ୍ରମକୁ ଯାଇକି ସେଠି ଶ୍ରବଣ କରୁଥିଲେ, ଅନୁଶ୍ରବଣ ମନନ ସ୍ମରଣ କରୁଥିଲେ, ସଂକୀର୍ତ୍ତନ କରୁଥିଲେ, ଆରାଧନା କରୁଥିଲେ ଏବଂ ଅନୁସ୍ମରଣ କରୁଥିଲେ। ଏହିଭଳି ଭାବରେ ଅଶୂନ୍ୟ ସକାଳେ ଯାହାମେ, କୌଣସି ଏମିତି ସମୟ ନଥିଲା ଯେତେ ଯେଉଁ ସମୟରେ ସେ ଭଗବାନଙ୍କର ଆରାଧନା କରୁନଥିଲେ, ସେ ସ୍ୱୟଂ କରୁନଥିଲେ, ଅତି ଉନ୍ନତ ସ୍ତରରେ ଯାଇଥିଲେ, ସେ ନିଦ୍ରାଙ୍କର ଆବଶ୍ୟକତା ନଥିଲା ତାଙ୍କ ଶରୀରରେ। ତେଣୁ ଅଶୂନ୍ୟ ସକାଳେ ଯାହାମେନ କାଳେନ ସମାବେଶିତ ସମାହିତ କାଶ୍ମୀର ମନ, ଏହିଭଳି ଭାବରେ ମନ ଥିଲା, ସବୁବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରୁଥିଲେ, ଭଗବାନଙ୍କ ସେବା କରୁଥିଲେ, କିନ୍ତୁ ସେହି ମନ ତୁ ପୁନଃ ମନ ଅବୁଦ୍ୟ ପ୍ରକୃତରେ ମୁଁ ସେତେବେଳେ ଯେଉଁ କହୁଥିଲି ମୁଁ ବହୁତ ବୁଦ୍ଧିମାନ, ମୁଁ ଜାଣିଛି ଦୋଷ ବିଦୋଷାକୁ କହୁଥିଲେ, ମୁଁ ସବୁ ଜାଣିଛି କ'ଣ କରିବା କଥା କେଉଁଟା କରିବା କଥା ନୁହଁ, କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ମୋ ପ୍ରକୃତରେ ଅବୁଦ୍ଧ, ପ୍ରକୃତରେ ବୁଦ୍ଧି ମୋର ବୁଦ୍ଧି ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁକି ମୃଗସୂତମ ଅନୁପରିସୃଷ୍ଟ ମୋର ମନଟି ଏଇ ମୃଗସୂତ ପ୍ରତି ରହିଗଲା, ଏଇଥିରେ ମୃଗଟି ମୃଗ ପ୍ରତି ମୋର ମନଟି ରହିଗଲା, ତେଣୁକରି ମୁଁ ଆଜି ଏ ମୃଗ ଶରୀର ପ୍ରାପ୍ତ ହୋଇଛି। ତେଣୁ ପ୍ରଭୁ ମହାରାଜ କହୁଛନ୍ତି ଏହା ପ୍ରତ୍ୟେକ ଭକ୍ତଙ୍କ ପକ୍ଷରେ ଖୁବ ଅର୍ଥପୂର୍ଣ୍ଣ ଅଟେ, ଏ ଭରପୂର ପଠନ ଏହା ପ୍ରତ୍ୟେକ ଭକ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କ'ଣ ନା କେବଳ ମାନବ ଜନ୍ମରେ ହିଁ ପରମାର୍ଥ ଲାଭ କରିବା ସମ୍ଭବ, ଅନ୍ୟ ଯେଉଁ ପଶୁପକ୍ଷୀ ଶରୀର ରହିଛି ସେଥିରେ ଏହି ପରମାର୍ଥ ଲାଭ କରିପାରିବା ନାହିଁ। ଭରତ ମହାରାଜ ଅନୁଭବ କରୁ ବହୁ କଷ୍ଟ, ବହୁତ କଷ୍ଟ ପ୍ରାପ୍ତ ହେଉଛନ୍ତି, ଭଗବାନ ଭଜନ ଭଗବାନଙ୍କ ନାମ ଜପ କରିବା ପାଇଁ ଚାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଚାହିଁଲେ ମଧ୍ୟ ସେ କହିପାରିବେ ନାହିଁ, ତାଙ୍କର ଯିବା ସେଭଳି ନାହିଁ, ଭଗବାନଙ୍କ ନାମ ଉଚ୍ଚାରଣ କରିପାରିବେ ନାହିଁ, ତେଣୁ ସେ ବହୁତ କଷ୍ଟ ଅନୁଭବ କରୁଛନ୍ତି। ଏଇଥିରୁ ଆମେ ଅନୁଭବ କରିବା, ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ କେତେ ଗୋଟେ ସୁଯୋଗ ପ୍ରଦାନ କରାଯାଇଥାନ୍ତି। ଭାଗବତର ଏକାଦଶ ଖଣ୍ଡ 20 ଅଧ୍ୟାୟରେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ଯେ ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବମ ସୁକଟମ ଗୁରୁକର୍ଣ୍ଣ ଧାରଣ ମୟାନ କୋଳରେ ନବସୁ କୀର୍ତ୍ତନ ପୁମାନ ପ୍ରଭାବି ନ କରେ ସ୍ୱାତ୍ମହା। ଯେଉଁ ମନୁଷ୍ୟ ଜନ୍ମ ଯେଉଁ ଭଗବାନ ଦେଇଛନ୍ତି ବହୁତ ମନଭୂତରେ ଏଇଟା କହୁଛନ୍ତି ଉଦ୍ଧବଙ୍କୁ, ଯେଉଁ ମନୁଷ୍ୟଜନ ପ୍ରାପ୍ତ ହୋଇଛି ବହୁ ଜନ୍ମ ପରେ ମନୁଷ୍ୟଜନ ପ୍ରାପ୍ତ ହୋଇଛି, ଏହି ମନୁଷ୍ୟଜନ୍ମର ଆବଶ୍ୟକତା ହେଉଛି ଜଣେ ଗୁରୁ, ଇଏ ହେଉଛି ମନୁଷ୍ୟ ଶରୀର ଗୋଟେ ନୌକା ଭଳି, ଏ ଭବସାଗର ପାର ପାଇଁ ଏ ମନୁଷ୍ୟ ଶରୀର ଗୋଟେ ନୌକା ଭଳି, ପ୍ରବମ ସୁକଳ୍ପ ବହୁତ ସୁନ୍ଦର ନୌକା, ଏଇଥିରେ ଆମେ ଭବସାଗର ପାର ହୋଇଯିବା ଏ ମନୁଷ୍ୟ ଶରୀରରେ। ସେଥିପାଇଁ କ'ଣ ଦରକାର ନା ଗୁରୁ କର୍ଣ୍ଣଧାର, ଜଣେ ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ରଖିବାର ଅଛି ଆମର ଏ ନୌକାରେ, ଏବଂ ମୟାନ କୋଳେନ ନବସ କରିଥାନ୍ତି, ଭଗବାନଙ୍କର ଏ ଯେଉଁ ଜ୍ଞାନ ଉପଦେଶ ଦେଇଛନ୍ତି ଇଏ ଅନୁକୂଳ ବାୟୁ,
ସବୁର ଯଦି ଜଣେ ସୁଯୋଗ ନ ନେଲା, ଉମାନ ପ୍ରବାନ ବି ନ କରେ, ସେ ଏ ବ୍ୟବସାୟକୁ ପାର ହେଲା ନାହିଁ, ସେଥିରେ ଚେଷ୍ଟା କଲା ନାହିଁ, ତାହେଲେ ସ ଆତ୍ମହା ସେଟାକୁ ପାଣି କଟିଲା, ସ ଆତ୍ମହା ସେ ନିଜେ ନିଜର ହତ୍ୟା କଲି, ସ ଆତ୍ମହା। ତେଣୁ ଏହି ପ୍ରସଙ୍ଗରେ ଜଣେ ପାଣ୍ଡିତ ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ ଯଦି ଜଣେ ଦରିଦ୍ର ବ୍ୟକ୍ତି ଦରିଦ୍ର ବ୍ୟକ୍ତିକୁ ଜଣେ ଧନୀ ବ୍ୟକ୍ତି ତାଙ୍କୁ ଦେଲେ ଗୋଟେ ସ୍ପର୍ଶମଣି, ସ୍ପର୍ଶମଣି କହିଲେ ଯେଉଁଟାକୁ ଶୁଆଇ ଦେଲେ ସୁନାରେ ପରିଣତ ହୋଇଯିବ, ଲୁହାଟା ସୁନାରେ ପରିଣତ ହୋଇଯିବ, ଏଭଳି କଥା ଜଣକୁ ଦେଲେ ସେ ଧନୀ ବ୍ୟକ୍ତି ସେ ଦରିଦ୍ର ବ୍ୟକ୍ତିକୁ ଦେଲେ, କିନ୍ତୁ ସେ ଦରିଦ୍ର ବ୍ୟକ୍ତି ସେ ସ୍ପର୍ଶମଣିର ବ୍ୟବହାର ନ ଜାଣି ତାଙ୍କୁ ଚିହ୍ନି ଦେଲେ, ତେଣୁ ସେ ଧନୀ ବ୍ୟକ୍ତିର କେତେ ମନ ଦୁଃଖ ନ ହେବ। ତେଣୁ ସେହିଭଳି ଭାବରେ ଭଗବାନ ଏଇ ଲୋକ ମନ ଦୁଃଖରେ କହୁଛନ୍ତି, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲି ଇଏ ହେଲା, କିନ୍ତୁ ସେ ମନୁଷ୍ୟ ଜନ୍ମରେ ଭଗବାନଙ୍କର ଭଜନ କରେ ନାହିଁ, ଇଏ ହେଉଛି ଭଗବାନ ବହୁତ ଦୁଃଖରେ କଥା କହୁଛନ୍ତି। ଆଜି ସେ କଥା ଅନୁଭବ କରୁଛନ୍ତି ଭରତ ମହାରାଜ, ଆଉ କଷ୍ଟମ ସେ ନିଜେ ଅନୁଭବ କରୁଛନ୍ତି, ତେଣୁ ସେ ଚାହୁଁଛନ୍ତି କେମିତି ହେଲେ ମୁଁ ଯଦି ମନୁଷ୍ୟ ଶରୀର ପ୍ରାପ୍ତ ହୁଅନ୍ତି ତାହେଲେ ମୁଁ ଭଗବାନଙ୍କର ଭଜନ କରନ୍ତି। ସେ ପ୍ରଭୁପାଦ ମହାରାଜ ସେଟା କହୁଛନ୍ତି ଯେ ଏହା ପ୍ରତ୍ୟେକ ଭକ୍ତଙ୍କ ପକ୍ଷରେ ଖୁବ୍ ଅର୍ଥପୂର୍ଣ୍ଣ ଅଟେ, କେବଳ ମାନବ ଧ୍ୱନିରେ ହିଁ ପରମାର୍ଥ ଲାଭ କରିବା ସମ୍ଭବ। ଏ ମାନବ ଶରୀର ଏତେ ଉନ୍ନତ ଶରୀର, ଏହି ଶରୀରରେ ଆମେ ଭଗବାନଙ୍କର ଭଜନ କରିପାରିବା, ଅନ୍ୟ ଯେଉଁ ଇତର ଯେଉଁ ରହିଛି ଜୀବ ସବୁ ରହିଛନ୍ତି ସେମାନେ କରିପାରିବେ ନାହିଁ, ଭଗବାନ ଭଜନ କରିପାରିବେ ନାହିଁ। ତେଣୁ ଇତି ଏବଂ ନିଗୁର ନିର୍ଭେଦ ବିସ୍ତୃତ୍ୟ ଲୁଗିଂ ମାତରମ୍ ପୁନଃ ଭଗବତ କ୍ଷେତ୍ରମ ଉପଶମଶୀଳ ମୁନିଗଣ ଶାଳ ଗ୍ରାମ କୁଲସ୍ଥ କୁଳ ଆଶ୍ରମ କାଳାକୁଳା ପ୍ରତ୍ୟେକ। ତେଣୁ ମୃଗ ଶରୀରରେ ମଧ୍ୟ ତାଙ୍କର ପୂର୍ବ ଜନ୍ମର ସ୍ମୃତି ରହିଥିଲା, ତେଣୁ ସେ ମୃଗ ଶରୀରରେ ଅନ୍ୟ ମୃଗମାନଙ୍କର ଆଉ ସଙ୍ଗ କରୁନଥିଲେ, ଅନ୍ୟ ମୃଗମାନଙ୍କର ସଙ୍ଗ କରୁନଥିଲେ, ଗୋଟିଏ ମୃଗ ସଙ୍ଗ କରି ତାଙ୍କର କିଭଳି ପତନ ହେଲା ସେସବୁ ତାଙ୍କର ମନେ ଅଛି। ତେଣୁ ନିଗୁଣ ନିର୍ଭେଦ, ତେଣୁ ତାଙ୍କର ଯେତେ ନିର୍ଭେଦ ଲାଭ ହେଇଛି, ଭୌତିକ କୌଣସି ଭୌତିକ ବସ୍ତୁ ପ୍ରତି ତାଙ୍କର ଆସକ୍ତି ନାହିଁ, କିନ୍ତୁ ସେଇଟା ପ୍ରଦର୍ଶନ କରିଲେ ନାହିଁ, କାହିଁକି ନା ମା ଜାଣିଲେ, ତା ମା ଯେଉଁ ମା ଯେଉଁ ରହିଛି ସେ ଜାଣିଲେ ହୁଏତ ଶିଶୁ ଛୁଆ ପାଖେପାଖେ ସବୁ ଆସିବ, ତେଣୁ ସେ ମା ତାକୁ ଛାଡ଼ି ନପାରେ, ତେଣୁ ସେ ଲୁଚି ଲୁଚି କ'ଣ କଲେ ନା ପୁଣି ଥରେ ସେଇ ଭଗବତ କ୍ଷେତ୍ର ସେଇ ତୁଲସ୍ତ ପୁର ଆଶ୍ରମକୁ କାଳାନ୍ତର ପର୍ବତରେ ତାଙ୍କ ଜନ୍ମ ହୋଇଥିଲା, ତେଣୁ ସେଇଠୁ ସେ ଗଲେ ସେଠି ସବୁ ପୂର୍ଣ୍ଣ ସ୍ମୃତି ରହିଛି, ପୂର୍ବଜନ୍ମର ସ୍ମୃତି ସବୁ ରହିଛି, ତେଣୁ ସେଠି ଗଲେ ତୁଲସ୍ତ ପୁର ଆଶ୍ରମ କାଳାନ୍ତରା ପ୍ରତ୍ୟେକ ଜଗାମ ସେ ଆଶ୍ରମକୁ ମୁଁ ଗଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ସଙ୍ଗ ବଡ଼ ଅର୍ଥପୂର୍ଣ୍ଣ ଅଟେ, ବ୍ୟକ୍ତି ଭକ୍ତ ବା ବୈଷ୍ଣବଙ୍କର ଆଶ୍ରୟ ନେଇ କୃଷ୍ଣ ଚେତନ ଅନୁସରଣ କରିବା ଉଚିତ, ଏ ସତ୍ସଙ୍ଗରେ ହିଁ ଆମେ କୃଷ୍ଣ ଚେତନା ଲାଭ କରିପାରିବା, ଅନ୍ୟ ଅସତ୍ସଙ୍ଗରେ ଏଟାକୁ କରିପାରିବା ନାହିଁ। ତେଣୁ ଯସ୍ମିନ୍ ଅପି କାଳମ ପ୍ରତୀକ୍ଷମାନ ସଂଘାର୍ଷ ଭୂଷଣ ଉଦ୍ବିଗ୍ନ ଆତ୍ମସହଜର ଶୁଷ୍କ ପୂର୍ଣ୍ଣ ତୃଣ ବିରୁଧା ବର୍ତ୍ତମାନ ମୃଗତ୍ର ନିମିତ୍ତ ଅବସାନ ଏବ ଗଣୟନ ମୃଗମ ଶରୀରମ ତୀର୍ଥ ଉଦକୀର୍ଣ୍ଣ ଉତ୍ସର୍ଯ୍ୟ। ତେଣୁ ଏହିଭଳି ଭାବରେ ଅନୁତାପରେ ଦଗ୍ଧ ହେଇ ଭଗବାନଙ୍କ ଭଜନ କରିପାରୁନାହାନ୍ତି, ସେଥିପାଇଁ ଅନୁତାପ ବହୁତ କଷ୍ଟ ତାଙ୍କୁ ଲାଗୁଛି। ତେଣୁ ଏହିଭଳି ଭାବରେ ତସ୍ମିନ୍ ଅପି କାଳମ ପ୍ରତୀକ୍ଷମାନ କେବେ ମୁଁ ଏ ଶରୀର ତ୍ୟାଗ କରିବି, କେବେ ଜଣେ ଗୋଟେ ମଣିଷ ଶରୀର ପ୍ରାପ୍ତ ହେବି, ଏହିଭଳି ଭାବରେ ପ୍ରତୀକ୍ଷା କରି ରହିଛନ୍ତି, କାଳକୁ ପ୍ରତୀକ୍ଷା କରି ରହିଛନ୍ତି। ତେଣୁ
ସଂଘାସ ଭୃଷମ ଉଦ୍ଭିନ୍ନ ସେ ଯେଉଁ ତୁଳସପୁର ଆଶ୍ରମରେ ଯାଇ ଯାଇଛନ୍ତି ସେଠି ଅନ୍ୟ ମୃଗମାନଙ୍କର ସଙ୍ଗ କରୁନାହାନ୍ତି, ସେ ଏକୁଟିଆ ରହୁଛନ୍ତି କାରଣ ସଙ୍ଗକୁ ଭୟ କରିଛନ୍ତି। ଏ ମୃଗପତି ଆସନ୍ତି ହେଇଯାଇଥିଲା ସେଥିପାଇଁ ଭୟ କରିକି ଅନ୍ୟ କୌଣସି ମୃଗପତି ସେ ତାଙ୍କ ସଙ୍ଗ କରୁନାହାନ୍ତି, ଏକୁଟିଆ ରହୁଛନ୍ତି ସେ। ଏବଂ ଆତ୍ମସହଚର ନିଜେ ଏକା ନିଜର ସହିତ ସାଥୀ, ଆଉ କାହାକୁ ସାଥୀ ହେଇନାହାନ୍ତି, ଆତ୍ମସହଚର। ଏବଂ ଶୁଷ୍କ ପର୍ଣ୍ଣ ତୃଣ ବିରୁଦ୍ଧା ବର୍ତ୍ତମାନ ତା ଯେଉଁ ଯେଉଁ ଘାସ ଇତ୍ୟାଦି ଖାଉଛନ୍ତି, ପତ୍ର ଇତ୍ୟାଦି ଖାଉଛନ୍ତି, ଶୁଷ୍କ ପତ୍ର ବା ଶୁଷ୍କ ତୃଣ ବିରୁଦ୍ଧ ଲତା ଇତ୍ୟାଦି ଯେଉଁଗୁଡ଼ାକ ମଉଳି ଯାଇଛି ବା ନଷ୍ଟ ହେଇଯାଇଛି ମରିଯାଇଛି ସେସବୁ ଖାଦ୍ୟ ଖାଉଛନ୍ତି ସେ, କାହିଁକିନା ଅନ୍ୟ ଯେଉଁ କଷ୍ଟ ଦେବେ ନାହିଁ। ଯେଉଁଟାକ ଗ୍ରୀନ୍ ଯେଉଁ ରହିଛି ସବୁଜ ବର୍ଣ୍ଣର ଯେଉଁମାନେ ଅଛି ସେସବୁ ଜୀବନ ରହିଛି, ସତେଜ ରହିଛନ୍ତି, ଜୀବନ ରହିଛି, ତେଣୁ ସେଗୁଡ଼ାକ ଖାଉନାହାନ୍ତି। ଶୁଷ୍କ ପତ୍ର ଏଥିରେ ସବୁ ଖାଉଛନ୍ତି, ଶୁଷ୍କ ପତ୍ର ଲତା ଏଥିରେ ଖାଉଛନ୍ତି, ଅନ୍ୟଠାକୁ କଷ୍ଟ ଦେବେ ନାହିଁ, ଏହି ଚିନ୍ତା ରହିଛି। ମୃଗ ଶରୀର ମଧ୍ୟ ଏହିଭଳି ଭାବରେ କାର୍ଯ୍ୟ କରୁଛନ୍ତି। ଏବଂ ମୃଗ ଶରୀର ତୀର୍ଥ ଉଦକ କ୍ଲିନମ୍ ଏହିଭଳି ଭାବରେ ସେ ଯେଉଁ ଗଣ୍ଡୁକୀ ନଦୀରେ ସେ ଭିତରେ ଜଳରେ ପ୍ରବେଶ କରି ଭଗବାନ ପ୍ରାର୍ଥନା କରି ଶରୀର ତ୍ୟାଗ କରିଛନ୍ତି। ପ୍ରାର୍ଥନା ଆମେ ଚଉଦ ଅଧ୍ୟାୟ କଥା କରାଯାଇଛି, ପରିଚୟ କହିବା ପ୍ରାର୍ଥନା କରୁଛନ୍ତି। ମୃଗ ଶରୀର ମଧ୍ୟ ଯେହେତୁ ପୂର୍ବ ଜନ୍ମ ସ୍ମୃତି ରହିଛି ତେଣୁ ଭଗବାନଙ୍କୁ ସ୍ମୃତି କରିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭଗବାନ କହୁଛନ୍ତି ଯେ ବୃନ୍ଦାବନ ହରିଦ୍ୱାର ପ୍ରୟାଗ ଓ ଜଗନ୍ନାଥ ପୁରୀ ଏସବୁ ତୀର୍ଥସ୍ଥାନମାନ ବିଶେଷ କରି ଭକ୍ତି ସାଧନ ନିମିତ୍ତ ଉଦ୍ଦିଷ୍ଟ। ଏ ଜଗନ୍ନାଥ ପୁରୀ ମଧ୍ୟ କଥା କହିଛନ୍ତି ଯେ ଆମେ ଜଗନ୍ନାଥ ପୁରୀ ଧାମ ରହିଛେ, ଏ ତୀର୍ଥକ୍ଷେତ୍ରରେ ଆମେ ବାସ କରିଥିଲେ, ସେମାନେ କହୁଥିଲୁ ଏ ଜଗନ୍ନାଥ ଧାମ ଏଇ ଭୁବନେଶ୍ୱର ଧାମର ଆରମ୍ଭ ହେଇଛନ୍ତି, ଏଠି କ୍ଷେତ୍ରପାଳ ଶିବଜୀ ରହିଛନ୍ତି। ତେଣୁ ପୁରୀ ଯେତେବେଳେ ଯିବେ ଚେତନ ମହାପୁରୁ କହୁଛନ୍ତି ଏଇଠି ଶିବଜୀଙ୍କର ଅନୁମତି ନେଇକି ଯିବାକୁ ପଡ଼ିବ, ଭୁବନେଶ୍ୱରରୁ ଶିବଜୀଙ୍କର ଅନୁମତି ନେଇକି ଯିବାକୁ ପଡ଼ିବ। ତେଣୁ ଏଭଳି ଭାବରେ ଅଷ୍ଟମ ଅଧ୍ୟାୟ ପରେ ନବମ ଅଧ୍ୟାୟ ଆରମ୍ଭ ହେଉଛି। ତେଣୁ ନବମ ଅଧ୍ୟାୟରେ ଶ୍ରୀଧରସ୍ୱାମୀ କହୁଛନ୍ତି ନବମେ ଜଡ଼ ବିପ୍ରତ୍ୟେ ତସ୍ୟ ରାଗାଦି ଅଭାବତ ଭଦ୍ରକାଳୀ ପଶୁତ୍ର ହି ନିର୍ବିକାରତ ବିଦ୍ୟତେ। ଏ ନବମ ଅଧ୍ୟାୟରେ ଜଡ଼ ବିପ୍ରତ୍ୱ ଯେ ଗୋଟେ ବିପ୍ର ବ୍ରାହ୍ମଣପୁରରେ ଜନ୍ମ ନେଇଛନ୍ତି ସେମିତି ବର୍ଣ୍ଣନା କରାଯିବ, କିନ୍ତୁ ସମସ୍ତ ଜ୍ଞାନ ଥାଇକି ମଧ୍ୟ ସେ ଜଡ଼ ଭଳି ଆଚରଣ କରୁଛନ୍ତି, ତେଣୁ ଜଡ଼ ବିପ୍ରତ୍ୱ ବି କୁହାଯାଉ ଜଡ଼ ବିପ୍ରତ୍ ଆମେ ଜଡ଼ପ୍ରତ କହୁଛେ। ଏଇ ଜଡ଼ ବିପ୍ରତ୍ ଲାଭ କରେ ଜନ୍ମ ଲାଭ କରେ ତସ୍ୟ ରାଗାଦି ଅଭାବତ କୌଣସି ଆସକ୍ତିରୁ ସେ ଆସକ୍ତ ନଥିଲେ, ସବୁ ଆସକ୍ତିରୁ ମୁକ୍ତ ଥିଲେ, କାରଣ ଆସକ୍ତି ଆସିଥିବ ସେଥିପାଇଁ ଜଡ଼ ଭଳି ବ୍ୟବହାର କରୁଥିଲେ, ଅନ୍ଧ ମୁକ୍ତ ବଜ୍ର ଭଳି ବ୍ୟବହାର କରୁଥିଲେ, କାହିଁକି ଆସକ୍ତି ଆସିଯିବ ସେଥିପାଇଁ ପୂର୍ଣ୍ଣ ସଚେତନ ଥିଲେ। ଏବଂ ଭଦ୍ରକାଳୀ ପଶୁ ଦ୍ୱୟ ବି ଏ ଭଦ୍ରକାଳୀ ମନ୍ଦିରରେ ତାଙ୍କୁ ଯେତେବେଳେ ପଶୁବଳି ଦେବା ପାଇଁ ନେଇଥିଲେ ଚୋରମାନେ ଦୋଷୀମାନେ ନେଇଥିଲେ ସେ ସମୟରେ ନିର୍ବିକାର କୌଣସି ତାଙ୍କର ବିକାର କୌଣସି ଭୟ ନାହିଁ, ଗୋଟିଏ ମୁହୂର୍ତ୍ତରେ ଶିରଚ୍ଛେଦ ନେଇଯିବ ତଥାପି ତାଙ୍କର କୌଣସି ଭୟ ନାହିଁ। ଏ ଅଧ୍ୟାୟରେ ଏସବୁ ବିଷୟରେ ବର୍ଣ୍ଣନା କରାଯିବ, ତେଣୁ ଏ ବହୁତ କୋଡ଼ିଏ ପାଖାପାଖି କୋଡ଼ିଏ ପାଖାପାଖି ଶ୍ଳୋକ ଅଛନ୍ତି, ଆମେ ଚେଷ୍ଟା କରିବା କରିବା ପାଇଁ ଦେଖିବା କ'ଣ ହେଉଛି। ତେଣୁ ସେ ଯେଉଁ ବ୍ରାହ୍ମଣପୁରରେ ଜନ୍ମ ହେଲେ ଯେଉଁମାନେ ଭକ୍ତିରେ ଅଗ୍ରଗତି କରିଛନ୍ତି ସେମାନେ ଯଦି ଭକ୍ତିରେ ପୂର୍ଣ୍ଣତା ପ୍ରାପ୍ତ ନ ହୋଇପାରିଲେ, ଭଗବତ ଗୀତାରେ ଅର୍ଜୁନ ପଚାରିଛନ୍ତି ଭଗବାନ କୃଷ୍ଣ ଯେ କ'ଣ କାମ କରି କୃଷ୍ଣ କରିଛନ୍ତି, ଯଦି ଅଯଦି ଶ୍ରଦ୍ଧା ଭେଦା
ଯୋଗା ଚଳିତ ମାନସ ଅପ୍ରାପ୍ୟ ଯୋଗ ସଚିନି କାମ କରି କୃଷ୍ଣ କରିଛନ୍ତି। ଯୋଗରେ ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ ତାଙ୍କର କ'ଣ ଗତି ହେବ? ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ ଭଗବତ ଗୀତା ଷଷ୍ଠ ଅଧ୍ୟାୟ କହିଛନ୍ତି ଯେ ସେମାନେ ପ୍ରାପ୍ୟ ପୁଣ୍ୟ ଲୋକମାନେ ଶୁଦ୍ଧ ଶାଶ୍ୱତୀ ସମା ସୂଚିନା ଶ୍ରୀମଦା ନିଲେ ଯୋଗ ଦୋଷ ବିଜାଏ। ସେମାନେ ଅନେକ ବର୍ଷ ଧରି ଉନ୍ନତ ଲୋକମାନଙ୍କରେ ଐଶ୍ୱର୍ଯ୍ୟ ବହୁତ ଐଶ୍ୱର୍ଯ୍ୟ ଭୋଗ କରି ତାପରେ ସୂଚି ବା ବ୍ରାହ୍ମଣ ପରିବାରରେ ବା ଧନୀ ପରିବାରରେ ସେମାନେ ଜନ୍ମଗ୍ରହଣ କରନ୍ତି। ସୂଚିନା ଶ୍ରୀମତା ନିଲେ ଯୋଗଦ୍ରଷ୍ଟ ବିଜାଏ। ତେଣୁ ଯଦିଓ ଭରତ ମହାରାଜ ଉନ୍ନତ ଲୋକକୁ ଯାଇନାହାନ୍ତି, ଭଗବାନଙ୍କ ବ୍ୟବସ୍ଥା ଏସବୁ ହେଇଛି, କିନ୍ତୁ ବହୁତ ଉନ୍ନତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ସୂଚିନା ଶ୍ରୀମତା ନିଲେ ଯୋଗଦ୍ରଷ୍ଟ ବିଜାଏ। ତେଣୁ ସେ ବ୍ରାହ୍ମଣ ବହୁତ ଉନ୍ନତ ସ୍ତରରେ ଥିଲେ। ଅଥବା କଶ୍ୟପି ବିଜବରସ୍ୟ ଅଙ୍ଗୀର ପ୍ରବଳସ୍ୟ ସମ ଦମ ତପ ସ୍ୱାଧ୍ୟାୟ ଅଧ୍ୟୟନ ତ୍ୟାଗ ସନ୍ତୋଷ ଦୀକ୍ଷା ପ୍ରଶ୍ରୟ ବିଦ୍ୟା ଅନୁସୂୟ ଆତ୍ମଜ୍ଞାନ ଆନନ୍ଦ ବୃତ୍ତ ଆତ୍ମସଦୃଶ ଶ୍ରୁତଶୀଳ ଆଚାର ରୂପ ଔଦ୍ୱର୍ଯ୍ୟ ଗୁଣା ଏହିସବୁ ତାଙ୍କର ଗୁଣ ଥିଲା। ସେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଏହିସବୁ ତାଙ୍କର ଗୁଣ ଥିଲା। କଶ୍ୟପି ବିଜବରସ୍ୟ ଶ୍ରେଷ୍ଠ ଅଙ୍ଗୀର ଅଙ୍ଗୀରା ପରିବାରରେ ସେ ଆସିଛନ୍ତି। ଅଙ୍ଗୀରା ହେଉଛି ଯିଏକି ବ୍ରହ୍ମାଙ୍କ ପୁତ୍ର, ଯାହାଙ୍କ ପୁତ୍ର ହେଉଛନ୍ତି ଦେବତାମାନଙ୍କ ଗୁରୁ ବୃହସ୍ପତି। ସେ ଅଙ୍ଗୀରା ପରିବାରରେ ସେ ଆସିଛନ୍ତି ବିଜବର ବ୍ରାହ୍ମଣମାନଙ୍କ। ଏବଂ ତାଙ୍କର କେତେ ଗୁଣ ସବୁ ରହିଛି, ସମ ଦମ ତପ ଏସବୁ ବ୍ରାହ୍ମଣର କର୍ମ, ବ୍ରାହ୍ମଣର ଗୁଣ। ମନକୁ ନିଜ ଅଧୀନ ରଖିଥିଲେ, ସମ ଇନ୍ଦ୍ରିୟମାନଙ୍କୁ ଦମନ କରିଥିଲେ, ତପସ୍ୟା କରୁଥିଲେ, ଯଜ୍ଞଦାନ ତପ କର୍ମ ଏଇଟା କିଏ ତ୍ୟାଗ କରିବା କଥା ନୁହଁ, ବହୁତ ପ୍ରକାର ତପସ୍ୟା ରହିଛି। ଯେଭଳି ଭାବରେ ଭଗବତ ଗୀତା ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶାରୀରିକ ତପସ୍ୟା ବ୍ରହ୍ମଚର୍ଯ୍ୟ ଏସବୁ ଆଚାର୍ଯ୍ୟ ପାଶନ ସୌଚମ ସ୍ଥର୍ଯ୍ୟ ମାତ ବେଗ୍ରହ ଏସବୁ ଶାରୀରିକ ତପସ୍ୟା, ବ୍ରହ୍ମଚର୍ଯ୍ୟ ଧାରଣ କରିବା, ଆଚାର୍ଯ୍ୟଙ୍କର ଉପାସନା କରିବା, ଗୁରୁଙ୍କର ଆଶ୍ରୟ ନେବା, ମର୍ଯ୍ୟାଦା ଧାରଣ କରିବା ଏସବୁ ଶାରୀରିକ ତପସ୍ୟା। ସେଭଳି ବାର୍ଷିକ ତପସ୍ୟା ରହିଛି, ଅଧ୍ୟୟନ ଇତ୍ୟାଦି କରିବା ଏମିତି ବାର୍ଷିକ ତପସ୍ୟା। ମନର ମାନସିକ ତପସ୍ୟା ମଧ୍ୟ ରହିଛି, ମନ ସନ୍ତୋଷ ସବୁଥିରେ ସନ୍ତୋଷ ରହିବା, ଏଭଳି ଭାବରେ ଅନେକ ତପସ୍ୟା ରହିଛି। ତେଣୁ ସେ ବ୍ରାହ୍ମଣଙ୍କ ସେଭଳି ଭାବରେ ତପସ୍ୟା କରୁଥିଲେ, ସ୍ୱାଧ୍ୟାୟ ଶାସ୍ତ୍ର ଅଧ୍ୟୟନ କରୁଥିଲେ, ସ୍ୱ ଅଧ୍ୟାୟ ସେଟାକୁ ଶାସ୍ତ୍ର ଅଧ୍ୟୟନ ସେ ସ୍ୱାଧ୍ୟାୟ ବୋଲି କୁହାଯାଉଛି। ଏବଂ ଅଧ୍ୟୟନ ଅନ୍ୟ ପାଖରେ ଯାଇକି ଅଧ୍ୟୟନ କରୁଥିଲେ, ଶାସ୍ତ୍ର ଅଧ୍ୟୟନ କରୁଥିଲେ, ଯାହା ଭାଗବତ ପାଠ ବୈଷ୍ଣବ ସ୍ଥାନରେ ବି କୁହାଯାଇଛି। ଆମେ ଯଦି ଭାଗବତ ପଢ଼ିବା ତେଣୁ ବୈଷ୍ଣବ ପାଖରେ ପାଠ କରିବା ତାହେଲେ ଭାଗବତର ଅର୍ଥ ବୁଝିପାରିବା। ଏବଂ ତ୍ୟାଗ ତ୍ୟାଗ କରି ଦାନ କରୁଥିଲେ, ଯଦିଓ ବହୁତ ଧନୀ ପରିବାର ନଥିଲେ କିନ୍ତୁ ତଥାପି ସେ ଦାନ କରୁଥିଲେ। ଏ ଗୃହସ୍ଥର ଧର୍ମ ହେଉଛି ଏଇଟା, ଯଜ୍ଞ ଦାନ ଏବଂ ତପ। ଏବଂ ସନ୍ତୋଷ ଯେତିକି ମିଳୁଥିଲା ସେତିକି ସନ୍ତୁଷ୍ଟ ରହୁଥିଲେ। ତିତିକିଆ ଯେକୌଣସି କିଛି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ଧୈର୍ଯ୍ୟ ହରାଉନଥିଲେ ବା ସବୁକିଛି ସହି ନେଉଥିଲେ। ତିତିକିଆ କହିଲେ ସବୁକିଛି ସହି ନେବା, ତିତିକିଆ ପ୍ରଶ୍ରୟ ବିନୟତା ଏବଂ ଅନସୂୟା ଅସୂୟା କାହାକୁ ନେଇ ସେ ଈର୍ଷା କରୁନଥିଲେ। ଏଇ ତିନୋଟି ଜିନିଷ ଯଦି ଆମେ କରିପାରିବା ଆମେ ଆନନ୍ଦରେ ରହିପାରିବା। ଯେଉଁ ଧ୍ରୁବ ମହାରାଜ ଯାଇଛନ୍ତି ଭଗବାନଙ୍କ ଅନ୍ୱେଷଣରେ ଯାଇଛନ୍ତି, ସେହି ସମୟରେ ନାରଦମୁନି କଥା କହିଛନ୍ତି ଯେ ଗୁଣାଦିବା ମୁଦମ ଋଷି ଅନୁପ୍ରସନ୍ ଗୁଣା ଧମା ମୈତ୍ରୀ ସମାନ ଗୁଣା। ଯେଉଁମାନେ ଆମଠାରୁ ଅଧିକ ଗୁଣରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଆନନ୍ଦିତ ହେବା କଥା। ଗୁଣା ଦୁଇଟା ମୁଦମ ଋଷି ଅନୁପ୍ରସନ୍ ଗୁଣା ଧମା, ଆମର ନିଜ ସ୍ତରରେ ଯେଉଁମାନେ ଅଛନ୍ତି ଆମ ଜଣେ କମ୍ ଗୁଣବାଲା ଯେଉଁମାନେ ଅଛନ୍ତି ତାଙ୍କୁ ଦେଖିଲେ ଅନୁପ୍ରସନ୍ନ, ତାକୁ କୃପା କରିବା, ତାକୁ ସାହାଯ୍ୟ କରିବା ଏବଂ ମୈତ୍ରୀ ସମାନାନ୍ତରିଚେ ଆମର ସମାନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିବା। ଏଇ ତିନୋଟି ଜିନିଷ ଯଦି ଆମେ କରିପାରିବା ନ ତା ପାଇଁ ରବି ହୁଏ ତାହେଲେ ଆମକୁ ଆଉ ଚିନ୍ତାରେ ଆମେ ପ୍ରତିଫୁତ ହେବା ନାହିଁ, ଆମେ ଦୁଃଖ ପାଇବା ନାହିଁ। ଏଇ ଶ୍ଳୋକ ଭାରତରେ ଗୋପାଳ ମହାରାଜ କହୁଛନ୍ତି ସାଧାରଣତଃ ଆମେ ଏଇଟା କରୁନେ, ଏଇଟା ବିପରୀତ କାର୍ଯ୍ୟ କରୁଛେ। ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍ ଦୁଇ ଜଣ ଥ୍ରୀ କଲେସ ଅଫ୍ ମାଟେରିଆଲ୍ ଟ୍ରିବୁଲେସନ୍। ଆମର ଯେଉଁମାନେ ଉନ୍ନତ ଗୁଣରେ ଅଛନ୍ତି ଆମ ଠାରୁ ତାଙ୍କୁ ଦେଖିଲେ ଆମେ ତାଙ୍କୁ ଈର୍ଷା କରୁଛେ ଏବଂ ଯେଉଁମାନେ ଆମର ନିମ୍ନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଥଟା ପ୍ରିହାସ କରୁଛେ ଏବଂ ଆମ ସହିତ ସମାନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଗର୍ବ କରୁଛେ। ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍ ତେଣୁ ଦୁଇ ଜଣ ଥ୍ରୀ କଲେସ ଅଫ୍ ମାଟେରିଆଲ୍ ଟ୍ରିବୁଲେସନ୍। ଏ ଭୌତିକ ଜଗତରେ ଯେଉଁ ଆମେ ଦୁଃଖ ପାଉଛେ ଏ ତିନୋଟି ହେଉଛି ତାର କାରଣ। ଯେମିତି ଏ ବ୍ରାହ୍ମଣ ଜଣଙ୍କ କାହା କିଛି ଅସ୍ୱୀକାର କରୁନଥିଲେ, ଈର୍ଷା କରୁନଥିଲେ ଏବଂ ଆତ୍ମଜ୍ଞାନ ଭଗବତ ସମେତ ସେ ଜ୍ଞାନ ପ୍ରାପ୍ତ ହେଇଥିଲେ, ଆତ୍ମଜ୍ଞାନ ସେଇଥିରେ ଆନନ୍ଦିତ ହେଉଥିଲେ, ଆନନ୍ଦ ଯୁକ୍ତସ୍ୟ ଏଇ ସ୍ତରରେ ସେ ଥିଲେ। ତେଣୁ ତାଙ୍କର ଆତ୍ମସଦୃଶ ସୁତଶୀଳ ଆଧାର ରୂପ ଔଦାର୍ଯ୍ୟ ଗୁଣା ତାଙ୍କ ଭଳି ସମାନ ଗୁଣ ବିଶିଷ୍ଟ ନଅ ଜଣ ପୁତ୍ର ଗୋଟିଏ ଦୁଇଟି ସ୍ତ୍ରୀ ଥିଲେ ତାଙ୍କର। ପ୍ରଥମ ସ୍ତ୍ରୀର ପାଖରୁ ଏଇ ନଅଟି ପୁତ୍ର ଯାହା ହୋଇଥିଲେ, ନବସ ଔଦାର୍ଯ୍ୟା ନଅ ଭାଇ ଥିଲେ, ଏଇ ନଅ ପୁତ୍ର ତାଙ୍କର ଥିଲେ ବଡ଼ ଭାର୍ଯ୍ୟାଙ୍କର ବଡ଼ ସ୍ତ୍ରୀଙ୍କ ପାଖରୁ ଏବଂ ଅଙ୍ଗଦା ବାବୁ ଏଇସବୁ ନଅ ପୁତ୍ର ହୋଇଥିଲେ ଏବଂ ମିଥୁନଞ୍ଚ ଯବିଏସାମ ଭାର୍ଯ୍ୟା କନିଷ୍ଠ ଭାର୍ଯ୍ୟା ଯିଏ ଥିଲେ କନିଷ୍ଠ ସ୍ତ୍ରୀ ତାଙ୍କ ପାଖରୁ ଦୁଇ ଜଣ ଯାଆଁ ସନ୍ତାନ ଯାହା ଦେଇଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା, ମିଥୁନଙ୍କ ପୁତ୍ର ଏବଂ କନ୍ୟା ଏବଂ ତାଙ୍କ ଭିତରୁ ତତ୍ର ପୁମାନ ତମ ପରମ ଭାଗବତ ରାଜସ୍ୱ କେବଳ ଭରତମ ଉତ୍କୃଷ୍ଟ ମୃଗ ଶରୀର ଚରଣ ଶରୀର ବିଦ୍ୱତ୍ୱ କଥମ ଆଉ। ତେଣୁ ସେଇ ଯେଉଁ ଯାଆଁ ଭାଇ ସନ୍ତାନ ଥିଲେ ତାଙ୍କ ଯେ ପୁତ୍ର ଥିଲେ ସେ ହେଉଛନ୍ତି ଭରତ, ବିଜୟ ବିଜ୍ଞାନ ତାଙ୍କୁ ଘର କରି କହନ୍ତି, ଇଏ ତାଙ୍କ ଚରଣ ଶରୀର ଅନ୍ତିମ ଶରୀର ଥିଲେ ଏବଂ ଆ ପରେ ସେ ଭଗବତ ପାର୍ଶ୍ୱଦତ୍ତ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ତତ୍ରବି ସୋଦନ ସଂଘା ଚ ଭୂଷମ ଉଦ୍ଭିଜମାନ ଭଗବତ କର୍ମବନ୍ଧ ବିଦ୍ଭୋଷଣ ଶ୍ରବଣ ସ୍ମରଣ ଗୁଣ ବିବରଣ ଚରଣ ଅରବିନ୍ଦ ଯୁଗଳ ମନସା ବିଧ ଆତ୍ମା ପ୍ରତିଭାବନ ଆସନ୍ତମାନ ଭଗବତ ଅନୁଗ୍ରହଣ ଅନୁସୃତ ସ୍ୱପୂର୍ବଜନ୍ମ ଆବଳି ଆତ୍ମାନ ଉନ୍ମତ ଜଡ଼ବନ୍ଧ ବଜିର ସ୍ୱରୂପେଣ ଦର୍ଶୟମାସ ଲୋକ। ତେଣୁ ପୂର୍ବ ଜନ୍ମର ସ୍ମୃତି ସବୁ ରହିଥିଲା, ପୂର୍ବଜନ୍ମରେ ଯେଉଁ ଭୁଲ ହୋଇଗଲା ସେଥିପାଇଁ ସେ ସବୁବେଳେ ଜଡ଼ବତ ଆଚରଣ କରୁଥିଲେ। ତତ୍ର ଅପି ସ୍ୱଜନ ସଂକ୍ରାନ୍ତ ଭୂଷଣ ଉଦ୍ଭିଜମାନ ସ୍ୱଜନ ସଂଘ ବା ଏହି ପରିବାର ଯେଉଁ ଆସକ୍ତି ରହିଛି ଏଥିରୁ ସେ ବହୁତ ଭୟ କରୁଥିଲେ। ତେଣୁକରି ଭାଗବତ କର୍ମବନ୍ଧ ବିଧ୍ୱସନ ଭଗବାନଙ୍କର ଯଦି ଆମେ ଭୋଜନ କରିବା ଶ୍ରବଣ ଶ୍ରବଣ ଇତ୍ୟାଦି ସ୍ମରଣ ଇତ୍ୟାଦି କରିବା ତାହେଲେ ଆମେ ପ୍ରକୃତରେ ଏହି କର୍ମବନ୍ଧନକୁ ଧ୍ୱଂସ କରିପାରିବା, କର୍ମବନ୍ଧନ ମୁକ୍ତ ହୋଇପାରିବା କିନ୍ତୁ ଏଇ ଯେଉଁ ଆସକ୍ତି ଥିବା ହେତୁ ଆମେ ସେଇଟା କରିପାରିବା ନାହିଁ। ଆତ୍ମା ପ୍ରତିଘାତମ ଆସନ୍ତମାନ ଏଇ ଯେଉଁ ପରିବାର ପ୍ରତି ଆସକ୍ତି ଇତ୍ୟାଦି ଯେଉଁ ରହିଛି ଏଇଟାକୁ ଭୟ କରି ଭଗବତ ଅନୁପ୍ରେରଣ ଅନୁସୃତ ସ୍ୱପୂର୍ବ ଭଗବାନଙ୍କ ପୂର୍ବରୁ ଭଗବାନଙ୍କୁ ଭଜନ କରିଥିଲେ ସେଥିପାଇଁ ତାଙ୍କ ପୂର୍ବଜନ୍ମ ସ୍ମୃତି ପୂର୍ଣ୍ଣ ଭାବରେ ଥିଲା। ତେଣୁ ସେସବୁ ମନେ ପକାଇ ଆତ୍ମାନ ଉନ୍ନତ ଜଡ଼ ଅନ୍ଧ ବଧିର ସ୍ୱରୂପେଣ ଦର୍ଶାୟମାନ ଯେମିତି ଥିବା ବି ପାଗଳ ବ୍ୟକ୍ତି, ପାଗଳ ବ୍ୟକ୍ତି ଉନ୍ମତ ଜଡ଼ କିଛି କଥା କହୁନଥିଲେ କିନ୍ତୁ ତାଙ୍କର ଶକ୍ତି ରହି ସେ କଥା କହିବେ, ତାକୁ ଆମେ ବର୍ଣ୍ଣନା କରାଯିବୁ ରାଜା ରଘୁବଣ ଜ୍ଞାନ ପ୍ରଦାନ କରିବେ କିନ୍ତୁ ସମାଜ ଭାବରେ ଦୁର୍ଘଟା ପାଗଟା ଜ୍ୱରଟା ଏଇଭଳିଆ ସମସ୍ତେ କହୁଥିଲେ। ତେଣୁ ଅପମାନ ସହେ କରୁଥିଲେ, ସମସ୍ତଙ୍କୁ ଅପମାନିତ କରୁଥିଲେ, ଏ ବର୍ଣ୍ଣନା କରାଯିବ। ତେଣୁ ଏହାର କାରଣ ହେଉଛି ନା ସେ ଭୟ କରୁଥିଲେ, ଯଦି ତାଙ୍କର ପରିଚୟ ଦେବେ ସେ ଯେଉଁ ଉନ୍ନତ ସ୍ତରରେ ଅଛନ୍ତି ସମଗ୍ର ପୃଥିବୀ ଆସି ତାଙ୍କୁ ପ୍ରଶଂସା କରିବେ, ସମଗ୍ର ପୃଥିବୀର ଲୋକମାନେ ପ୍ରଶଂସା କରିବେ। କାରଣ ତାଙ୍କର ଏତେ ଯଶ ଥିଲା, ଚଉଦଠାରେ ବର୍ଣ୍ଣନା କରାଯିବ, ଏତେ ଯଶ ଥିଲା ସମଗ୍ର ପୃଥିବୀର ଲୋକମାନେ ତାଙ୍କର ଯଶବାହନ କରୁଥିଲେ, ଏତେ ଯଶ ଥିଲା। ଆଉ ଯଦି ଖାଲି କହିଦେଇଥାନ୍ତେ, ଆମେ ବର୍ତ୍ତମାନ ଯୁଗରେ ମଧ୍ୟ କେତେଜଣ କହୁଛନ୍ତି ପୂର୍ବଜନ୍ମର ସ୍ମୃତି ତାଙ୍କର ରହିଛି ବୋଲି କହୁଛନ୍ତି, କିନ୍ତୁ ସେ ସ୍ମୃତି ଥିଲେ କ'ଣ, ପୂର୍ବଜନ୍ମର ସ୍ମୃତି ଥିଲେ କ'ଣ, ସେ ବୌଦ୍ଧିକ ଆସକ୍ତି ହିଁ ସେ ରହିଛି ତାଙ୍କର। ତେଣୁ ତାଙ୍କର ଯେଉଁ ପୂର୍ବଜନ୍ମର ସ୍ମୃତି ଥିଲା ସେ କହୁନଥିଲେ, କାହାକୁ ସେ ଯେ ଥିଲେ ଭରତ ମହାରାଜ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଏସବୁ କାହାକୁ କହୁନାହାନ୍ତି, ପୂର୍ଣ୍ଣ ତାଙ୍କର ଜ୍ଞାନ ରହିଛି। ବହୁତ ଭାଗବତ ପରମ ଭାଗବତ ମହାଭାଗବତ ସ୍ତରରେ ସେ ଥିଲେ, କିନ୍ତୁ ଏହିଭଳି ଭାବରେ ଆଚରଣ କରୁଥିଲେ, ସମସ୍ତଙ୍କୁ ଅପମାନ କରୁଥିଲେ। ଏ ଯେଉଁ ରହିଛି ଭଗବତ ଗୀତାରେ ପାଖାପାଖି 35 ପାଖାପାଖି ଶ୍ଳୋକ ଅଛନ୍ତି, ଯେ ଯେଉଁମାନେ ଏ ତ୍ରିଭୁବନ ଉଦ୍ଭବ କଲେଣି ତାଙ୍କର କିଭଳି ଲକ୍ଷଣ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି ସେ କଥା, ଯେ ଚିତ୍ତପ୍ରଜ୍ଞ ସକା ଭାଷା ସମାଧି ପ୍ରସ୍ତୁତି ଏସବ ଚିତ୍ତ ପ୍ରଭାତ କି ମାନସିକ ପ୍ରଜନ୍ତି। ଯେଉଁମାନେ ବହୁତ ପୂର୍ଣ୍ଣ ସ୍ତରକୁ ଯାଇଛନ୍ତି, ଚିତ୍ତଧି ପୂର୍ଣ୍ଣ ଜ୍ଞାନ ସ୍ତରରେ ଯେଉଁମାନେ ପହଞ୍ଚିଛନ୍ତି, ତାଙ୍କର କ'ଣ ଲକ୍ଷଣ, ସେମାନେ କିଭଳି କଥା କହନ୍ତି, ସେମାନେ କିଭଳି ଆଚରଣ କରନ୍ତି, ଏସବୁ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ପ୍ରଶ୍ନ ପଚାରିଛନ୍ତି ଭଗବାନ 18 ଶ୍ଲୋକରେ ତାର ଉତ୍ତର ଦେଇଛନ୍ତି, 55-72 18 ଶ୍ଲୋକରେ ତାର ଉତ୍ତର ଦେଇଛନ୍ତି। ପୁଣି 14 ଅଧ୍ୟାୟ ମଧ୍ୟ ଅର୍ଜୁନ ପୁଣି ତାର ପ୍ରଶ୍ନ ପଚାରିଛନ୍ତି, ପ୍ରଭୁ ଏ ସ୍ତରକୁ କେମିତି ଜଣେ ଯାଇପାରିବ, ସେଇ ଯେମିତି ତ୍ରିଗୁଣା ନେତା ଅଂଶ ପ୍ରଭୁ କିମାନ୍ତାର ପ୍ରଥମତଃ ଏଇଟା ତ୍ରିଗୁଣା ନଦୀ ବର୍ତ୍ତମାନ କେମିତି ଜଣେ ସେ ସବୁ ଯାଇପାରିବେ, ସେ ପ୍ରଶ୍ନର ଉତ୍ତରରେ ଭଗବାନ ମଧ୍ୟ 5 ଶ୍ଲୋକ କହିଛନ୍ତି। ତେଣୁ ଆମର କହିବା କଥା, ଏଇ ଯେଉଁ କଥା ସବୁ କୁହାଯାଇଛି ଏହିଭଳି ଭାବରେ ସେ ଜୀବନଯାପନ କରୁଥିଲେ, ଏ ଜଡ଼ଭାର ତାଙ୍କୁ ଆମେ କହୁଥିଲେ, ସେ ପ୍ରକୃତରେ ସେହି ସ୍ତରର ବହୁତ ପୂର୍ଣ୍ଣ ସ୍ତରର ଦୁଃଖେଶୁ ବିଘ୍ନମନା ସୁଖେଶୁ ବିଗତ ସ୍ଲୋହ ଗୀତ ରାଗ ଭୟ ବୋଧ ଗୀତଭୀତି ଦୁଃଖରେ ଅନୁବିଘ୍ନ ହେବେ ନାହିଁ, ସୁଖରେ ବହୁତ ଆନନ୍ଦିତ ହେବେ ନାହିଁ, ପ୍ରଫୁଲ୍ଲିତ ହେବେ ନାହିଁ, ରାଗ ଭୟ କ୍ରୋଧରୁ ମୁକ୍ତ, ଏମାନେ ସବୁ ସ୍ଥିତି ବୋଲି କୁହାଯାଉଛି। ଏମାନେ ବହୁତ ଉନ୍ନତ ସ୍ତରର, ଆମେ ତାଙ୍କ ବିଷୟରେ ଚିନ୍ତା କରିପାରିବା ନାହିଁ। ଭଗବତ୍ଗୀତା ଭଗବାନ କହୁଛନ୍ତି, ଜ୍ଞାନ ଇଶା ସର୍ବଭୂତାନା ଯଶ୍ୟାମ ଜାଗତି ସଂଜାନୀ ଯଶ୍ୟାମ ଜାଗତି ଭୂତାନି ସାନିଶା ପ୍ରସ୍ତୁତ ମୁନି। ସାଧାରଣ ଲୋକମାନଙ୍କ ପାଇଁ ଯେଉଁଟା ଦିବସ, ସଂଜୟ ଜ୍ଞାତି ପାଇଁ ସେଇଟା ରାତ୍ରି ସଦୃଶ, ଏବଂ ଠିକ୍ ଓଲଟା, ଯେଉଁଟା ସଂଜୟ ଜ୍ଞାତି ପାଇଁ ଦିବସ, ସାଧାରଣ ଲୋକମାନଙ୍କ ପାଇଁ ସେଇଟା ରାତ୍ରି ସଦୃଶ। ଅର୍ଥାତ୍ ଆମ ଜୀବନର ଯେଉଁଟା ଲକ୍ଷ୍ୟ, ସେ ଲକ୍ଷ୍ୟ ହେଉଛି ଭଗବାନଙ୍କର ଭଜନ କରିବା, କିନ୍ତୁ ସଂଜୟ ବ୍ୟକ୍ତିମାନେ ଜାଣନ୍ତି ଜୀବନ ଲକ୍ଷ୍ୟ ହେଉଛି ସେଇଟା, କିନ୍ତୁ ସାଧାରଣ ବ୍ୟକ୍ତିମାନେ ସେମାନେ ଏଇଟାକୁ ତ୍ୟାଗ କରିଦେଇଥାନ୍ତି, ଏ ବିଷୟରେ ତାଙ୍କର କୌଣସି ଧାରଣା ନଥାଏ। ଏଇ ଭୌତିକ କେମିତି ଆନନ୍ଦ ପ୍ରାପ୍ତ ହେବେ ଏଇଥିରେ ହିଁ ତାଙ୍କ ଜୀବନ ଚାଲିଯାଏ। ତେଣୁ ଏଇ ଯେଉଁ କଥା ସବୁ କୁହାଯାଇଛି ଏହାର ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ହେଉଛନ୍ତି ଏଇ ଭରତ ମହାରାଜ, ଜଡ଼ ଭରତ ହେଇଛନ୍ତି ବର୍ତ୍ତମାନ ପ୍ରାକ୍ଟିକାଲ ଏକ୍ଜାମ୍ପଲ୍। ମହାଭାଗବତ ଯେଉଁ କଥା ଆମେ ପାଠ କରୁଛେ ଆମ ଜୀବନରେ ଆଚରଣ କରିପାରିବା କି ନାହିଁ ସନ୍ଦେହ, କିନ୍ତୁ ସେଟାକୁ ନିଜ ଜୀବନରେ ପ୍ରାପ୍ତ ହେଇଥିଲେ, ସେଇ ସ୍ତର ପ୍ରାପ୍ତ ହେଇଥିଲେ, ଆମେ ଏ ବିଷୟରେ ଆଲୋଚନା କରାଯିବ ସେ ବିଷୟରେ। ତେଣୁ ଯଶ୍ୟ ଅପି ହବା ଆତ୍ମଯଶ୍ୟ ବିଗ୍ରହ ପୁତ୍ର ସ୍ନେହ ଅନୁବନ୍ଧ ନା ଆସମ ଆଲୋଚନା ସଂସ୍କାରାନ୍ ଯଥା ଉପଦେଶ ଉପନୀତ ପୁନଃ
ଶୌଚ ଆଚରଣ ଆଦି କର୍ମ ନିୟମ ଅନଭିପ୍ରେତାନି ସମଶିକ୍ଷା ଅନୁସୃଷ୍ଟିନ କି ଭାବ୍ୟମ ପିତୁ ପୁତ୍ରେଣ କି ସବୁ ଜାଣିଛନ୍ତି, ସବୁ ଜ୍ଞାନ ରହିଛି, କିନ୍ତୁ ଏଭଳି ଭାବରେ ଆଚରଣ କରୁଛନ୍ତି, ତାଙ୍କ ପିତା ଭାବୁଛନ୍ତି ଏଭଳି ଜଳ ଏ ଦୁଃଖ ପିତାରେ ମୋ ସନ୍ତାନ ହେଇଛି। ବହୁତ ଚେଷ୍ଟା କଲେ ତାଙ୍କୁ ବ୍ରାହ୍ମଣତ୍ୱ କରିବା ପାଇଁ, ଉପହିତ ପ୍ରଦାନ ଉପହିତ ଦେଲେ, କିନ୍ତୁ ବ୍ରାହ୍ମଣତ୍ୱର ଯେଉଁ ସବୁ ରହିଛି, ସବୁ ମନ୍ତ୍ର ଇତ୍ୟାଦି ସବୁ ରହିଛି, ଏସବୁ ଯେଉଁ ବ୍ରାହ୍ମଣ ଗୁଣ ସବୁ ରହିଛି, ଭଗବଦ୍ଗୀତା ଅଷ୍ଟାଦଶରେ ବର୍ଣ୍ଣନା କରାଯାଇଛି ଯେ ସମ ଦମ ତପ ଶୌଚ କ୍ରାନ୍ତି ଆଜବ ନବସ ଜ୍ଞାନ ବିଜ୍ଞାନ ମାତୃଜ୍ଞାନ ବ୍ରହ୍ମ କର୍ମ ସ୍ୱାଗତମ ଯେଉଁଠି ବ୍ରାହ୍ମଣ କର୍ମ। ଆମେ ଶୁଣୁଥିଲେ ସେ ବ୍ରାହ୍ମଣ ମଧ୍ୟ ସେହିଭଳି ଭାବରେ ଗୁଣ ଥିଲା, ତେଣୁ ଏ ପିଲାକୁ ଯେଉଁ ଜଡ଼ଧର ଆକୁ ପିଲାଦିନ ଚେଷ୍ଟା କଲେ କି ଅନ୍ତତଃ ପକ୍ଷେ ବେଶୀ କିଛି ନହେଲା ମଧ୍ୟ ଅନ୍ତତଃ ବ୍ରହ୍ମଚର୍ଯ୍ୟ କେମିତି ପାଳନ କରା ସଂସ୍କାର କରାଯିବ ସେଥିପାଇଁ ଚେଷ୍ଟା କଲେ, ଉପଦେଶ ଦେଲେ। କ'ଣ କ'ଣ ନା ଶୌଚ, ଏ ଶୌଚ ଯେଉଁ ତମେ ଯାଉଛେ ମଳତ୍ୟାଗ ଇତ୍ୟାଦି କରୁଛେ ଶୌଚ ହେଉଛେ, ସେ ଶୌଚ ବି ହେଇପାରୁନଥିଲେ, ଆଗ ପାଣି ଡାଲି ଦେଉଥିଲେ ଶୌଚ ହେଇପାରୁନଥିଲେ, ଏଭଳିଆ ଜଳ ଭଳିଆ ଆଚରଣ କରୁଥିଲେ। ଆଚମାନ ଖାଇବା ପୂର୍ବରୁ ଆମେ ହାତ ଧୋଇବା ଇତ୍ୟାଦି, କିନ୍ତୁ ସେ ଆଚମନ କରିପାରୁନଥିଲେ, ପାଣିକୁ ଢାଳି ଦେଉଥିଲେ। ଏହିଭଳି ଭାବରେ ଯେଉଁ ନିୟମ ସବୁ ରହିଛି, ଏ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ପିତା ବହୁତ ପ୍ରକାର ଚେଷ୍ଟା କଲେ କିନ୍ତୁ କରିପାରିଲେ ନାହିଁ। ଚାରି ମାସ କାଳ ଚେଷ୍ଟା କଲେ, ଅନ୍ତତଃ କିଏ ଗାୟତ୍ରୀ ମନ୍ତ୍ର ବି ପାଠ କର, ଓମ୍ ଏଇ ପ୍ରଣବ ଏଇ ଓମ୍ ମଧ୍ୟ ସେ ଉଚ୍ଚାରଣ କରିପାରିଲେ ନାହିଁ। ଚାରି ମାସ କାଳ ଚେଷ୍ଟା କଲେ ପ୍ରଣବ ପ୍ରଣବ ସର୍ବେଦେଶୀ ଓମ୍ ଶବ୍ଦ ମଧ୍ୟ ସେ ଉଚ୍ଚାରଣ କରିପାରିଲେ ନାହିଁ। ଏହିଭଳି ଭାବରେ ପିତା ବହୁତ ପ୍ରକାର ଚେଷ୍ଟା କଲେ, କରିବା ପରେ ଗ୍ରୀଷ୍ମ ବାସପିକା ଭାଷା ଅଧିକାର ବି ଅସମବେଦ ରୂପ ଗ୍ରାମ୍ୟ ମାସ ସେ ଗ୍ରହଣ କରିପାରିଲେ ନାହିଁ, ଓମ୍ ଅକ୍ଷର ମଧ୍ୟ ସେ ଉଚ୍ଚାରଣ କରିପାରିଲେ ନାହିଁ। ବହୁତ ଚେଷ୍ଟା କଲେ ପିତା, ବହୁତ ତାଙ୍କର ମନ ସବୁବେଳେ ତାଙ୍କ ଚିନ୍ତା ପରିଶ୍ରମ ଚିନ୍ତା କରୁଛନ୍ତି, ପିଲାଟା ଏମିତି କାକଡ଼ ହେଇଗଲା, ମୁଁ କହିଗଲା ବଦଳ ହେଇଗଲା, କିଛି କହିପାରିଲା ନାହିଁ, ବ୍ରାହ୍ମଣ ପରେ ଜନ୍ମ ହେଇଛି, ଅନ୍ତତଃ ପକ୍ଷେ କିଛି ଯଦି ମନ୍ତ୍ର ସେ ଜାଣନ୍ତା ତାହେଲେ ମଧ୍ୟ ତା ଜୀବନ ନିର୍ବାହ କରିପାରନ୍ତା। ଏହିପରି ଭାବେ ତା ବିଷୟରେ ଚିନ୍ତା କରିକରି ଏବଂ ସ୍ୱତନୁଜ ଆତ୍ମନି ଅନୁରାଗ ଆବିଷିତ ଚିତ୍ତ ଶୌଚ ଅଧ୍ୟୟନ ବ୍ରତ ନିୟମ ଗୁରୁ ଅନଳ ଶୁଶ୍ରୂଷଣା ଆଦି ଉପକୁର୍ବାଣୀନ କର୍ମାଣି ଅଭିଯୁକ୍ତାଦି ଅପି ସମୁଷ୍ଟିଷ୍ଟନ ଭାବ୍ୟମ ଇତି ଅସତ ଆଗ୍ରହ କିଛି ଶିଖି ପାରିଲେ ନାହିଁ। ଶୌଚ ସେ ଶିଖିପାରିଲା ନାହିଁ, ଅଧ୍ୟୟନ ଶାସ୍ତ୍ର ଅଧ୍ୟୟନ କରିପାରିଲା ନାହିଁ, ବ୍ରତ ନିୟମ ଏଇଟା କିଛି ଜାଣିପାରିଲା ନାହିଁ, ଗୁରୁଙ୍କର ସେବା ଏଇଟା କିଛି କରିପାରିଲା ନାହିଁ। ଏହିଭଳି ଭାବରେ ଏଇ ଯେଉଁ ବ୍ରହ୍ମଚର୍ଯ୍ୟ ଆଶ୍ରମର ଯେଉଁ କର୍ମ ସବୁ ରହିଛି, ଯେତେ ଚେଷ୍ଟା କଲେ ମଧ୍ୟ ଚାରି ମାସ କାଳ ଚେଷ୍ଟା କଲେ ଏଇ ଯେଉଁ ବାସନ୍ତିକ ଏଠି ଗ୍ରୀଷ୍ମରୁ ଚୈତ୍ର ଋତୁ ଚୈତ୍ରରୁ ଆରମ୍ଭ କରି ଚାରି ମାସ ପର୍ଯ୍ୟନ୍ତ ଏ ଚାରି ମାସ ଶିକ୍ଷା ଦେଲେ ସେ କିଛି ଶିଖିପାରିଲେ ନାହିଁ, ତେଣୁ ସେ ସବୁବେଳେ ପ୍ରାଗଳ ଭଳି ବ୍ୟବହାର କରୁଥିଲେ। ତେଣୁ ଅଥ ଏହିଭଳି ଭାବରେ ପୁତ୍ର ବିଷୟରେ ଚିନ୍ତା କରିକରି ସେ ଭୁଲିଗଲେ, ଅନଧିଗତ ମନୋରଥ ତାଙ୍କର ମନ ମନସ୍କାମନା ପୂର୍ଣ୍ଣ ହୋଇପାରିଲା ନାହିଁ, ଏବଂ କାଳେନ ଅପ୍ରମତ୍ତେନ ସ୍ୱୟଂ ଗୃହେ ଏବଂ ପ୍ରମତ ଉପସଂକୃତ, କିନ୍ତୁ ଭୁଲିଗଲେ ସେ କାଳ ତାଙ୍କର ସମୟ ଆସିଗଲା, ଅନ୍ତିମ କାଳ ଆସିଗଲା ବି ଭୁଲିଗଲେ, ପୁତ୍ର ସ୍ନେହରେ ସବୁ ଭୁଲିଗଲେ, କିନ୍ତୁ କାଳ ହେଉଛି ଅପ୍ରମତ, କାଳ କେବେ ତାହା ବୁଝେ ନାହିଁ, କାଳ ପ୍ରମତ ନୁହଁ, ଆମେ ପ୍ରମତ ହେଇଯାଇଛେ, କାଳ ହେଉଛି ଅପ୍ରମତ, ତେଣୁ ଠିକ୍ ସମୟରେ କାଳ ଆସି ପହଞ୍ଚି ଯାଉଛି, ତେଣୁ କାଳୀନ ଅପ୍ରମତ୍ୟନ ସ୍ୱୟଂ ଗୃହେ ଏବଂ ପ୍ରମତ ଉପସଂକୃତ, ଗୃହରେ ସେ ସର୍ବତ୍ୟାଗ କରେ। ଏ ସର୍ବତ୍ୟାଗ କଥା ରହିଛି, ଏଇଟାକୁ ଆମେ ବୁଝିପାରିବା ନାହିଁ, କିନ୍ତୁ ଭାଗବତ ପ୍ରଥମ ସ୍କନ୍ଧ 13 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯେ ପ୍ରକୃତରେ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ମୃତ୍ୟୁ ହେବା ମୃତ୍ୟୁ ଆସିବା ପୂର୍ବରୁ ସେମାନେ ଗୃହ ତ୍ୟାଗ କରିଦେବେ। ଅନ୍ୟ ଗୋଟେ ଏକାନ୍ତ ସ୍ଥାନ ଯାଇ ସେ ଶରୀର ତ୍ୟାଗ କରିବେ, ଏଇଟା ବର୍ତ୍ତମାନ ବୁଝିପାରିବା ନାହିଁ ସେ କଥା। ସେଥିପାଇଁ ସୁଖଦେବ ସ୍ୱାମୀ ଗୃହେ ଏବ ଗୃହେ ଗୃହରେ ଏବ ସେ ଶରୀର ତ୍ୟାଗ କରିଦେଇଛନ୍ତି। ପ୍ରକୃତରେ ଗୃହରେ ଶରୀର ତ୍ୟାଗ କରିବା କଥା ନୁହଁ, କିନ୍ତୁ ଏଭଳି ସେ ପ୍ରମତ ହେଇଯାଇଥିଲେ ନିଜର ପୁତ୍ର ସ୍ନେହରେ ଏତେ ପ୍ରମତ ହେଇଯାଇଥିଲେ ଆଉ ସେ ଜାଣିପାରିଲେ ନାହିଁ ତାଙ୍କର ଶେଷ ସମୟ କେତେବେଳେ ଆସି ପହଞ୍ଚିଗଲା। ତେଣୁ ଏଇଭଳି ଭାବରେ ତାଙ୍କର ଯେତେବେଳେ ମୃତ୍ୟୁ ହେଲା ଅଥବା ଜବିଅସି ବିଜସ୍ପତି ସ୍ୱଗର୍ଭଦାତ ମିଥୁନମ୍ ସ୍ୱପତ୍ନିଆ ଉପନ୍ୟାସ୍ୟ ସ୍ୱୟଂ ଅନୁସ୍ଥୟା ପତି ଲୋକ ମଗା ଦଶମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ କେମିତି ଜଣଙ୍କର ତାଙ୍କୁ ସବୁ କୃପା କରିଛନ୍ତି, ତାଙ୍କ ପିତା ମାତା ମଧ୍ୟ କୃପା କରିଛନ୍ତି, ବର୍ଣ୍ଣନା କରିବା ସେଇଟା। ତେଣୁ ପୁତ୍ର ଯେହେତୁ ବହୁତ ଉନ୍ନତ ସ୍ତରର, ଯଦି ପୁତ୍ର ବିଷୟରେ ଚିନ୍ତା କରି ସେ ଶରୀର ତ୍ୟାଗ କରିଛନ୍ତି ତାହେଲେ ପୁତ୍ର ଯେଉଁ ଗତି ପ୍ରାପ୍ତ ହେବେ ସେ ମଧ୍ୟ ସେଇ ଗତି ପ୍ରାପ୍ତ ହେବେ। ଜଗ୍ଞପାତି ସ୍ମରଣ ଭାବ ଶରୀର ତ୍ୟାଗ କରି ଯେଉଁ ଚିନ୍ତା କରିବେ ସେଇ ପରଧାନରେ ସେଇଭଳିଆ ଚିନ୍ତା ସେମାନେ ଶରୀର ପ୍ରାପ୍ତ ହେବେ। ତାଙ୍କ ପୁତ୍ର ବିଷୟରେ ଚିନ୍ତା କରିବେ ଯେ ପୁତ୍ର ଭଗବାନଙ୍କ ଝିଅ ଭଗବାନ ଭକ୍ତ ଭଗବଧାମକୁ ପ୍ରାପ୍ତ ହେବେ, ତେଣୁ ଇଏ ମଧ୍ୟ ସେଇ ଭଗବଧାମ ପ୍ରାପ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଲୋକ ଦୃଷ୍ଟି ହିସାବରେ ସେ କହୁଛନ୍ତି ଏଇଭଳି ଭାବରେ ସବୁ ଭଗବାନଙ୍କୁ ସ୍ମରଣ ନକରି ପୁଅ ବିଷୟରେ ଚିନ୍ତା କରିଥିଲେ ସରସ୍ୱତୀ କଡ଼ରେ, ଏବଂ ତାଙ୍କର ପତ୍ନୀ ଅତି ଦ୍ରବ୍ୟସୀ ଧୀରେ ସତୀ ସେ ମଧ୍ୟ ସତୀ ହୋଇଗଲେ। ଏ ସତୀ କଥାଟାକୁ ଆମେ ବୁଝିପାରିବା ନାହିଁ, କାରଣ ବର୍ତ୍ତମାନ ସମୟରେ ଆମେ ଯଦି ସତୀ କଥା କୁହାଯିବ ତାପରେ ଲୋକମାନେ ବୁଝିପାରିବେ ନାହିଁ, କିନ୍ତୁ ସେ ସମୟରେ ଏଇଭଳି ଭାବରେ ଥିଲା ଅବସ୍ଥା ଥିଲା, ସତୀ ହେଉଥିଲେ ସ୍ୱାମୀ ପ୍ରତି ଏତେ ରହିଥିଲା ତାଙ୍କ ପତ୍ରତା ସେମାନେ ନାରୀଥିଲେ ସତୀ ହେଉଥିଲେ। ଆପଣ ଜାଣିଥିବେ ପାଣ୍ଡବଙ୍କର ମୃତ୍ୟୁରେ ତାଙ୍କର ଦୁଇ ପତ୍ନୀ ଯିଏ ଥିଲେ କୁନ୍ତୀଦେବୀ ଏବଂ ମାଧୁରୀ ଦୁଇ ଜଣ ଯାକ ଚାହୁଁଥିଲେ ସତୀ ହେବା ପାଇଁ, କିନ୍ତୁ ମାଧୁରୀ ତାଙ୍କର ଯେଉଁ ସନ୍ତାନ ଥିଲେ ଜାଣ ସନ୍ତାନ ନକୁଳ ଏବଂ ସହଦେବ ଏ ଦୁଇ ଜଣଙ୍କୁ କୁନ୍ତୀଦେବୀଙ୍କର ଅଧୀନରେ ରଖି ସେ ସତୀ ବରଣ କରେ ସତୀତ୍ୱ ବରଣ କରେ। କିନ୍ତୁ କୁନ୍ତୀ କହିଲେ ମୁଁ ହେଉଛି ଜ୍ୟେଷ୍ଠ ପତ୍ନୀ ମୋର ଅଧିକାର ହେଉଛି ସତୀ ହେବାରେ, କିନ୍ତୁ ମାଧୁରୀ କହିଲେ ଏ ଭଉଣୀ ମୋର ଆପଣଙ୍କର ଯେଉଁଭଳି ଭାବରେ ଯୋଗ୍ୟତା ରହିଛି ଆପଣ ନିଜ ପୁତ୍ର ଆଉ ମୋ ପୁତ୍ର ଭିତରେ କୌଣସି ତଫା ଦେଖିବେ ନାହିଁ, କିନ୍ତୁ ମୋର ସେ ଯୋଗ୍ୟତା ନାହିଁ ତେଣୁ ମୋତେ ଅନୁମତି ଦିଅନ୍ତୁ କହି ସିଏ ସତୀ ହେଇଥିଲେ। ଏଇଟା ବର୍ତ୍ତମାନ ଯୁଗରେ ଆମେ ବୁଝିପାରିବା ନାହିଁ, କିନ୍ତୁ ସେ ସମୟରେ ଏଇଭଳି ଭାବରେ ବହୁତ ଉନ୍ନତସ୍ତରର କଥା, ତେଣୁ ଭରତ ମହାରାଜଙ୍କ ପିତାମାତା କେତେ ମହାନ ହେଇଥିଲେ ଆମେ ଅନୁମାନ କରିପାରିବା। କୂଳ ଯେଉଁ ରହିଛି ଯେଉଁ କୂଳରେ ଯାହା ହେଉଛନ୍ତି ଅଙ୍ଗୀର କୂଳସ୍ୟ ଅଙ୍ଗୀରା କୂଳରେ ଆସୁଛନ୍ତି ସଂସ୍କାର ସବୁ ରହିଛି ତାଙ୍କର, ଏତେ ଉନ୍ନତ କୂଳରେ ସେ ଜନ୍ମ ହେଇଥିଲେ। କିନ୍ତୁ ପିତରୀ ପରେ ପିତା ଏବଂ ମାତା ଚାଲିଗଲା ପରେ ଯେଉଁ ନ ଖାଇଥିଲେ ସେମାନେ ମଧ୍ୟ କିଛି ଚେଷ୍ଟା କଲେ ଏଇ ପିଲାକୁ କିଛି ଶିକ୍ଷା ଦେବା ପାଇଁ, କିନ୍ତୁ ଇଏ ତ ସେହିପରି ଭାବେ ଜ୍ୱର ବୋଲି ଆଚରଣ କରୁଥିଲେ ତେଣୁ ସେ ଆଉ ତାକୁ ଶିକ୍ଷା ଦେବା ପାଇଁ ଚାହିଁଲେ ନାହିଁ। ତାପରେ ସେମାନେ ଯେଉଁ ନ ଖାଇଥିଲେ ଏମାନେ ଭ୍ରାତର ଏବଂ ଅର୍ଥାତ୍ ପ୍ରଭାବିତ ଜୟାମ ପିଲାୟାମ ଏବ ପର୍ଯ୍ୟବସିତ ମତହ୍ୟ ନ ପରବିଦ୍ୟାୟାମ, ସେମାନେ ଯେଉଁ ନ ଖାଇଥିଲେ ସେମାନେ ବେଦର ଯେଉଁ ତ୍ରୟୀ ବିଦ୍ୟା ରହିଛି ଯେଉଁ କର୍ମକାଣ୍ଡ ଧାରା ରହିଛି ସେମାନେ ସେଇଥିରେ ଆସକ୍ତ ଥିଲେ, କିନ୍ତୁ ବେଦର ଯେଉଁ ଉନ୍ନତ ଜ୍ଞାନ ସବୁ ରହିଛି ବେଦେଶ ସର୍ବେ ରାମକୁ ବେଦ୍ୟ ସମସ୍ତ ବେଦର ବିଷୟବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣଙ୍କୁ ଜାଣିବା, ସେଇଟା ସେ ପର ବିଦ୍ୟା ସେଇଟା ବିଷୟରେ ତାଙ୍କର ଜ୍ଞାନ ନଥିଲା। ତେଣୁ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଇଏ ଯେତେବେଳେ ଜଡ଼ ଭଳି ରହିଲେ ତେଣୁ ଜଡ଼ମଧ୍ୟ କହିଲେ ସମସ୍ତେ ଜଡ଼ମଧ୍ୟ ଜଡ଼ମଧ୍ୟ ନାହିଁ କିଛି କରିପାରିବ ନାହିଁ, ଏଇଭଳି ଭାବରେ ତାଙ୍କ ପ୍ରୟାସ ଛାଡ଼ିଦେଲେ। ତେଣୁ ଏଇଭଳି ଭାବରେ ସହଜ ପ୍ରାକୃତି ଦ୍ୱିପଦ ପଶୁଟି ଉନ୍ନତ ଜଡ଼ ବଧିର ମୁକି ଅଭିବାସ୍ୟମାନ ଗୁରୁ ଗୋସ୍ୱାମୀ ଏ ଲୋକମାନଙ୍କୁ କହୁଛନ୍ତି କିଭଳି ଲୋକମାନେ ସହଜ ପ୍ରାକୃତି ଦ୍ୱିପଦ ପଶୁଟି ଦ୍ୱିପଦ ପଶୁ ମାନେ ଯଦିଓ ମନୁଷ୍ୟ ଉନ୍ନତ ଜ୍ଞାନ ପ୍ରାପ୍ତ ହେଇଛନ୍ତି କିନ୍ତୁ ସେମାନେ ପଶୁ ଭଳି ଆଚରଣ କରୁଥିଲେ। ଏଇଟା ମା ଭାଗବତ ତାକୁ ଡାକୁଥିଲେ ଉନ୍ମତ ଜଡ଼ ଗଧିର ମୁଗ ଇତି ଅବିଭାଷ୍ୟ ନା। ବହୁତ ଅପମାନ ସହିତ କଥା କହୁଥିଲେ, ବହୁତ ଅପମାନ ଦେଇ କଥା କହୁଥିଲେ, କିନ୍ତୁ ସେ ତାଙ୍କର କୌଣସି ପ୍ରତିକ୍ରିୟା ନଥିଲା। ଜଡ଼ ବି ଡାକୁଥିଲେ, ଜଡ଼ ବୋଲି ଆଚରଣ କରୁଥିଲେ। ତାଙ୍କର ମହନ୍ତଙ୍କର ମୋତେ ଜଡ଼ କହିଲି, ମୁଁ ସବୁ ଜାଣିଛି, ସବୁ ଜ୍ଞାନ ଅଛି, ମୋତେ ଜଡ଼ କହୁଛନ୍ତି, କିଛି ତାଙ୍କର ମନ କୌଣସି ତାଙ୍କର ଉପରେ କୌଣସି ବିକାର ଆସୁନଥିଲା। ତେଣୁ ସୁଗନ୍ଧ ଗୋସ୍ୱାମୀ କହୁଛନ୍ତି, ଲୋକମାନେ ପ୍ରକୃତରେ ପଶୁ, ଦୁର୍ବଳ ପଶୁ, ପଶୁ ଏବଂ ମନୁଷ୍ୟ ଭିତରେ କୌଣସି ବିଶେଷ ତଫାତ ନାହିଁ। ସାଧାରଣତଃ ବାହ୍ୟ ଦୃଷ୍ଟିରେ ଦେଖିଲେ ପଶୁର ଯେଉଁ ଶରୀରର ଆବଶ୍ୟକତା ରହିଛି, ମନୁଷ୍ୟର ମଧ୍ୟ ସେହି ସବୁ ରହିଛି। ସେଥିପାଇଁ ଆମର ଶାସ୍ତ୍ରରେ କୁହାଯାଇଛି, ଆହାର ନିଦ୍ରା ଭୟ ବୈଜନଞ୍ଚ ସାମାନ୍ୟ ଏକ ପଶୁ ବି ନାରାଣା। ଯେଉଁ ଶରୀରର ଆବଶ୍ୟକତା ରହିଛି ଆହାର ନିଦ୍ରା ଭୟ ବୈଜନ, ଏଥିରେ ଦେଖିବାକୁ ଗଲେ ମନୁଷ୍ୟ ଏବଂ ପଶୁ ଭିତରେ କୌଣସି ତଫାତ ନାହିଁ। କିନ୍ତୁ ମନୁଷ୍ୟ ଯେଉଁ ଉଚ୍ଚ ସ୍ତରରେ ପ୍ରାପ୍ତ ହୋଇଛି, ଉନ୍ନତ ଚେତନା ପ୍ରାପ୍ତ ହୋଇଛି, ଏହି ଚେତନାରେ କ'ଣ କରିବା କଥା, ଏ ଶରୀର ଚେତନାରୁ ଉନ୍ନତ କାର୍ଯ୍ୟ କରିବା କଥା। ସେ ହେଉଛି କ'ଣ ନା ଧର୍ମେଣ ହିନା ପଶୁଭିତ୍ତମାନ, ଧର୍ମ ଆଚରଣ କରିବା କଥା। ଯଦି ମନୁଷ୍ୟ ଦ୍ୱାରା ପ୍ରାପ୍ତ ହୋଇ ସେ ଧର୍ମ ଆଚରଣ କରୁନାହିଁ, ତାହେଲେ ସେ ପଶୁ ସହିତ ସମାନ। ଆଜି ସୁଗନ୍ଧ ଗୋସ୍ୱାମୀ ସେ ଲୋକମାନଙ୍କୁ ଏହିଭଳି ଭାବରେ କହୁଛନ୍ତି, ସତ ପ୍ରାକୃତି ଦୁର୍ବଳ ପଶୁ ବି ସେମାନେ ଏଥିରେ ଉନ୍ନତ ସ୍ତରରେ ନଥିଲେ, ଦୁର୍ବଳ ପଶୁ ବୋଲି ରହିଥିଲେ। ତେଣୁକରି ଏ ଯେଉଁ ଭରତ ମହାରାଜ ଯେ ଉନ୍ନତ ଭାଗବତ, ତାଙ୍କୁ ବହୁତ ଅପମାନ ସୂତ କଥା କହୁଛନ୍ତି, ଅବିଭାଷ୍ୟ ମା ହେ ଜଡ଼, ଏଭଳି ଭାବରେ ବହୁତ ତିରସ୍କାର କରୁଥିଲେ। ଏବଂ ଯଦା ତତ୍ ଅନୁରୂପାଣି ପ୍ରଭାତତ କର୍ମାଣି ଯେ କାର୍ଯ୍ୟମାନ କର ଇଚ୍ଛା କରନ୍ତି, ତେଣୁ ସିଏ ମଧ୍ୟ ସେହିଭଳି ଜଡ଼ ମୁଖ ମଧ୍ୟ ଭଳି ଆଚରଣ କରୁଥିଲେ। ତେଣୁ କିଏ ତାଙ୍କୁ ନେଇକି ନିଜ କର୍ମରେ ଲଗେଇ ଦେଉଥିଲେ, ବିଭିନ୍ନ କାର୍ଯ୍ୟରେ ସବୁ ଲଗେଇ ଦେଉଥିଲେ, ସେ ଯାଇକି କାର୍ଯ୍ୟ କରୁଥିଲେ। କିନ୍ତୁ ବିସ୍ତୃତ କୌଣସି ତାହା କାର୍ଯ୍ୟ ବଦଳରେ କିଛି ବେତନ ଦେଉନଥିଲେ। ଏବଂ ଯଦି କିଏ ଦରକାର ପଡ଼ିଲେ ଖାଇବା କେତେ କ'ଣ ଦେଇଦେଉଥିଲେ, ସଚ ଦାସୟା ଯଦିଚ୍ଛା ବା ଉପସାଧିକ ଅଳ୍ପଂ ବହୁଭୂଷଣ କଥନ ବା ଅଭ୍ୟବହତି, ଯେଉଁ ଖାଦ୍ୟ ଦେଉଥିଲେ ସେ ମଧ୍ୟ ନଷ୍ଟ ଖାଦ୍ୟ ସବୁ ଦେଉଥିଲେ। ଏତେ ଉନ୍ନତ ଖାଦ୍ୟ ନଥିଲା, ଯେଉଁ ଖାଦ୍ୟ ନଷ୍ଟ ହୋଇଯାଇଛି ସେ ଖାଦ୍ୟ ଦେଉଥିଲେ। ଅବଶ୍ୟ ରାଧାକୃଷ୍ଣ ମହାରାଜ କହନ୍ତି, ସେହି ସମୟରେ କିଏ ମାଛ ମଧ୍ୟ ଖାଉନଥିଲେ ବା ପିଆଜ ରସୁଣ ବି ଖାଉନଥିଲେ, ସମସ୍ତେ ଭୋଗ ଲଗେଇ ଖାଦ୍ୟ ଗ୍ରହଣ କରୁଥିଲେ। ସେଥିପାଇଁ ଇଏ ଜଡ଼ଭର ସେସବୁ ଖାଦ୍ୟ ଅମୃତ ଭଳି ଖାଉଥିଲେ, ଗ୍ରହଣ କରୁଥିଲେ ଅମୃତ ଭଳି। କେତେବେଳେ ଅଳ୍ପ ମିଳୁଥିଲା, କେତେବେଳେ ବହୁତ ମିଳୁଥିଲା, କଦର୍ଯ୍ୟ ଖାଦ୍ୟ ମିଳୁଥିଲା, କିନ୍ତୁ ସବୁକିଛି ସବୁ ଖାଦ୍ୟ ଗ୍ରହଣ କରୁଥିଲେ। ନ ଇନ୍ଦ୍ରିୟ ବୃତ୍ତି ନିମିତ୍ତ, ଏଇଟା ଟେଷ୍ଟ ଅଛି ଟେଷ୍ଟ ନାହିଁ ଏଭଳି ଚିନ୍ତା କରୁନଥିଲେ, ଖାଦ୍ୟ ଶରୀର ଆବଶ୍ୟକତା ବି ଖାଦ୍ୟ ଖାଉଥିଲେ। ଏ ଗୋଟେ ପ୍ରଶ୍ନ ରହିଛି, ମ୍ୟାନ୍ ଇଟ୍ସ ଟୁ ଲିଭ୍ ଅର୍ ଲିଭ୍ସ ଟୁ ଇଟ୍, ମନୁଷ୍ୟ ଖାଇବା ପାଇଁ ବଞ୍ଚିଛି ନା ବଞ୍ଚିବା ପାଇଁ ଖାଇଛି, ବଞ୍ଚିବା ପାଇଁ ଖାଉଛି, ଏ ପ୍ରଶ୍ନଟି ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସାଧାରଣତଃ ଲୋକମାନେ ଖାଇବା ପାଇଁ ବଞ୍ଚିବ, କିନ୍ତୁ ଖାଇବାଟା ବଞ୍ଚିବା ପାଇଁ ଜଣେ ଖାଇବା କଥା, ଯେତିକି ଆବଶ୍ୟକତା ଦୁଷ୍ଟା ହାର ଏହା ଲକ୍ଷ୍ୟ ଯୁକ୍ତ ଚେଷ୍ଟା କରୁଛୁ ଯୁକ୍ତ ସ୍ୱପ୍ନ ଭଗବତ ଯୋଗ ଭଗବତ ଯୁକ୍ତ ଭଗବତ ସତ୍ୟାଧ୍ୟାୟ ଭଗବାନ କହିବା କଥା, ଯୁକ୍ତ ହାର ଯେତିକି ଆମର ଆବଶ୍ୟକତା ରହିଛି ସେତିକି ଆମେ ଗ୍ରହଣ କରିବା, ଅଧିକ ନେବା ନାହିଁ କି କମ୍ ନେବା ନାହିଁ, ତାହେଲେ ଜଣେ ଦୁଃଖରୁ ମୁକ୍ତ ହୋଇପାରିବ। କିନ୍ତୁ ଲୋକମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି, ଯେମିତି ଜଣାପଡ଼ୁଛି ଯେ ଖାଇବା ପାଇଁ ସେମାନେ ବଞ୍ଚିଛନ୍ତି, କିନ୍ତୁ ଜଡ଼ଫର ଯାହା ଖାଦ୍ୟ ଖାଉଥିଲେ ଭଗବାନଙ୍କର ପ୍ରସାଦ ହିସାବରେ ଗ୍ରହଣ କରୁଥିଲେ, ଯାହା ସମୟରେ ସେଥିରେ ସନ୍ତୁଷ୍ଟ ରହୁଥିଲେ, ଇନ୍ଦ୍ରିୟ ପ୍ରୀତି ନିମନ୍ତେ ଖାଦ୍ୟ ଗ୍ରହଣ କରୁନଥିଲେ। ତେଣୁ ବିଶୁଦ୍ଧ ଅନୁଭବ ଆନନ୍ଦ ସୁ ଆତ୍ମଲାଭ ଅଧିଗମ ସୁଖ ଦୁଃଖ ଦ୍ୱନ୍ଦ୍ୱ ନିମିତ୍ତ ଅସ୍ୱାଭାବିକ ଦେହ ଅଭିମାନ ଶୀତ ଉଷ୍ମ ପାତ ବର୍ଷେଷୁ ରୋଷେଇବ ଅନାନନ୍ଦ ଅଙ୍ଗ, ଏହିଭଳି ଭାବରେ ଯେଉଁ ଶୀତ ପ୍ରଜ୍ଞା ତାଙ୍କ ଭାଷା ପ୍ରଶ୍ନ ପଚାରିଥିଲେ, ଏହି ହେଉଛନ୍ତି ସେହିଭଳି ଭାବରେ ଶୀତ ପ୍ରଜ୍ଞା ବ୍ୟକ୍ତି, ଗୁଣାତୀତ ବ୍ୟକ୍ତି, ଗୁଣରୁ ଉର୍ଦ୍ଧ୍ୱରେ ଯାଇଛନ୍ତି, ସେଥିପାଇଁ ସବୁ ପରିସ୍ଥିତିରେ ସେ ବିଶୁଦ୍ଧ ଅନୁଭବ ଆନନ୍ଦ
ସ୍ୱ ଆତ୍ମଲାଭ ଆତ୍ମାରେ ସେ ଆନନ୍ଦ ଅନୁଭବ କରୁଥିଲେ। ତେଣୁ ସୁଖ ଦୁଃଖ ଦ୍ୱନ୍ଦ୍ୱ ନିମିତ୍ତ ଅସ୍ୱାଭାବିକ ସୁଖରେ ବହୁତ ଆନନ୍ଦିତ ହେଉନଥିଲେ, ଦୁଃଖରେ ଦୁଃଖିତ ହେଉନଥିଲେ, ଈଶ୍ୱରରେ ସେ ଥିଲେ। ତେଣୁ ଦେହ ଅଭିମାନ ନଥିଲା ତାଙ୍କର, ଶୀତ ଉଷ୍ମ ବାଦ ବର୍ଷେଇ ବୃଷ ହେଇକୁ ଅନାହତ ଆମେ ଥଣ୍ଡା ହେଇଗଲେ ଆମେ ରହିପାରୁନେ, ଗୋଳି ହେଇକି ରହୁଛେ, ଭୀଷଣ ଗରମ ହେଲେ ଆମର ଏସି ଦରକାର ହେଉଛି। କିନ୍ତୁ ଭଗବତ ଗୀତାରେ ଭଗବାନ କହିଛନ୍ତି କଥା, ପ୍ରଥମେ ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ କହିଛନ୍ତି ଯେ ମାତ୍ରା ସୁସ୍ଥା ମାତ୍ରା ସୁସ୍ଥାକୁ କୌନ୍ଦେୟ ଶୀତୋଷ୍ଣ ସୁଖ ଦୁଃଖରା ଆଗମନ ପାଇନ ନିର୍ଯ୍ୟା ତାଙ୍କ ଭାରତ। ଆରମ୍ଭରେ ଏଇଟା କହୁଛନ୍ତି ଭଗବାନ ଅର୍ଜୁନ, ଆମର ଏଇ ଯେଉଁ ଶରୀର ମିଳିଛି ଆମକୁ ମାତ୍ରା ସ୍ପର୍ଶା, ଏ ଶରୀର ଏଭଳି ମିଳିଛି ଯେଉଁଥିରେ ଏଇ ଶୀତ ଦିନେ ବର୍ତ୍ତମାନ ଖରା ଦିନ ହେଉଛି, ଗରମ ପ୍ରେରଣରେ କ'ଣ ଭଲ ଲାଗିବ ନାହିଁ, ଆମକୁ ଥଣ୍ଡା ଜଳ ଦରକାର ହେବ ଏବଂ ଥଣ୍ଡା ବାୟୁ ଦରକାର ହେଉଛି, ନା ଗରମ ଆମେ ସହିପାରୁନି। ଶୀତ ଦିନ ଆସିଲେ ସେଇ ଯେଉଁ ଥଣ୍ଡା ଜିନିଷଟା ସେଥିରେ ଆଉ ଭଲ ଲାଗିବ ନାହିଁ, ଶୀତୋଷ୍ଣ ସୁଖ ଦୁଃଖରା ତାହା ଟିକେ ଭାରତ ଭଗବତ ଗୀତାରେ ଭଗବାନ କହୁଛୁ ତୁମେ ତାକୁ ସହି ନିଅ। ଏଇଟାକୁ ଆମେ ଅଭ୍ୟାସ କରିବା କଥା। ଆଜି ଆମେ ଦେଖୁଛେ ଜଡ଼ବଡ଼ ସେହିଭଳି ଭାବରେ ଜୀବନଯାପନ କରୁଛନ୍ତି, ଶୀତରେ ଶୀତ ହଉ ବା ଉଷ୍ମ ହଉ ବାତ ହଉ କଷ୍ଟ ହଉ ଭୀଷଣ ବର୍ଷା ଝରିଗଲେ ମଧ୍ୟ ଅନାବୃତ ଅଙ୍ଗ, କୌଣସି ଘୋଡ଼ିଆ ବୋଲି କିଛି ନାହିଁ, ଅନାବୃତ ଅଙ୍ଗ ପୁରା ଉଲ୍ଲଙ୍ଘନ ଥିଲେ ସେଥିପାଇଁ କହୁଛନ୍ତି କେବଳ କଟିରେ ଗୋଟେ ବସ୍ତ୍ର ଥିଲା ସେତିକି ଥିଲା, ଆଉ କିଛି ନଥିଲା, ଶରୀର ପୂର୍ଣ୍ଣ ଅନାବୃତ ଅଙ୍ଗ ଥିଲା ଏବଂ ଅନାହୃତାଙ୍ଗ ବିହୀନ ପୁଷ୍ଟ ଶରୀର ଥିଲା, ସିଂହନାଙ୍ଗ ସୁଦୃଢ଼ ଶରୀର ସବୁ ଥିଲା, ସ୍ତମ୍ଭୀର ସମ୍ବେଷଣ ମାଟିରେ ହିଁ ରହୁଥିଲେ, କୌଣସି ଆସନ ଫାସନ କିଛି ଦରକାର ମାଟି ସ୍ତମ୍ଭୀର ମାଟିରେ ହିଁ ରହୁଥିଲେ, ବସୁଥିଲେ ଯାହା କରୁଥିଲେ ଏବଂ ଅନୁରୋଧ ମର୍ଦ୍ଦନ କୌଣସି ଶରୀରରେ ମର୍ଦ୍ଦନ କିଛି ହେଉନଥିଲା, ତେଲ ତୈଳ ହେଇଥିଲା କିଛି ମର୍ଦ୍ଦନ କରୁନଥିଲେ ଏବଂ ଅମର୍ଜନ ସ୍ନାନ ବି କରୁନଥିଲେ। ତେଣୁ ରଜସା ମହାମଣି ଜୀବ ଅନଭିବ୍ୟକ୍ତ ବ୍ରହ୍ମ ବର୍ଚ୍ଚସ୍ଥ କୁପଟ ଆବୃତ କଟି କୁବିଦେନ ଗୁରୁମସିନା ଦ୍ୱିଜାତି କି ବ୍ରହ୍ମବନ୍ଧୁ କି ସଂଜ୍ଞା ଅତତ୍ୟାନ ଅବସତନ ବିଚତାର। ତେଣୁ ସେ ଏହିଭଳି ଭାବେ ରହୁଥିଲେ, କେବଳ କଟିରେ ଗୋଟିଏ ବସ୍ତ୍ର ଥିଲା ଏବଂ ଉପବିତ ଥିଲା, ଉପବିତ ମଧ୍ୟ ଗୁରୁ ମସିନା ମହିଳା ହେଇକି ରହିଛନ୍ତି, କହିପାରିବେନି ପଇସା କହିପାରିବେନି ଗୁରୁ ମସିନା, କାରଣ ସ୍ନାନ କରୁନଥିଲେ। ଏହିଭଳି ଭାବରେ ବହୁତ କୁପଟ କୁପଟ ଆବୃତ ଗୁଡ଼ିକ ବହୁତ କୃଷିତ ବସ୍ତ୍ର ଥିଲା ତାଙ୍କ ଶରୀରରେ, କେବଳ କଟିକି ଆବୃତ କରିଥିଲେ। ତେଣୁ ଏହିଭଳି ଭାବରେ ଇତି ବ୍ରହ୍ମବନ୍ଧୁ ଇତି ସନ୍ଦେହା ଅତଃ ଜ୍ଞାନ ଅବଗତ ଚିତ୍ର ସମସ୍ତଙ୍କୁ ଅପମାନ କରୁଥିଲେ, ଅତଃ ଜ୍ଞାନ କାହିଁକି ଜାଣିପାରୁନଥିଲେ, କିଏ ଉନ୍ନତ ସ୍ତରରେ କିଏ ଜାଣିପାରୁନଥିଲେ ନାହିଁ। ଇଏ ହେଉଛି ପରମହଂସ ପ୍ରୀତି ବୋଲି କୁହାଯାଉଛି। ପରମହଂସ ଭିତରେ ବର୍ଣ୍ଣନା କରାଯାଇଛି ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞାନ ବୁଝାଏ, ଯେଉଁମାନେ ପରମହଂସ ସ୍ତରରେ ଅଛନ୍ତି ତାକୁ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ। ତେଣୁ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଆମେ ସାଧୁଙ୍କୁ ଚକ୍ଷୁ ମାଧ୍ୟମରେ ଦେଖିବା କଥା ନୁହଁ, ଦେଖିପାରିବା ନାହିଁ, ଚକ୍ଷୁ ମାଧ୍ୟମରେ ଆମେ ଦେଖିପାରିବା ନାହିଁ, ସାଧୁଙ୍କୁ ଦେଖିବାର ଉପାୟ ହେଉଛି କର୍ଣ୍ଣ ମାଧ୍ୟମରେ। ସାଧୁ ବୋଲି କେମିତି ଜାଣିବା, ସାଧୁ ସବୁ ରହିଛି କ'ଣ ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ସାଧୁ କିଏ, ଭଗବାନ ତାଙ୍କର କଥା ସେ ଯେଉଁ କଥା କହିବେ ସେ ଭଗବାନ କଥା ହିଁ କହିବେ, ସେଇଥିରେ ଆମେ ଜାଣିବା ଇଏ ହେଉଛନ୍ତି ସାଧୁ, କଥାରୁ ଆମେ ଜାଣିବା, କର୍ଣ୍ଣ ମାଧ୍ୟମରେ ଆମେ ସାଧୁକୁ ଜାଣିବା। ସାଧୁର ଲକ୍ଷଣ ବହୁତ କଥା ରହିଛି, ଆମେ କିଛି ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଜଡ଼ଭର ଜୀବନଯାପନ କରୁଥିଲେ, ତେଣୁ ତାଙ୍କର ଭାଇମାନେ ଦେଖିଲେ ଯେ ଅନ୍ୟ ଲୋକମାନେ ଯଦାତୁ କରତ ଆହାରମ କର୍ମବିବେଚନତ ୟମାନ ସ୍ୱଭାତୃବି ଅପି କେଦାର କର୍ମଣି ନିରୁଜିତ ତଥାପି କରୋତି କିନ୍ତୁ ନ ସମମ ବିଷମମ ନ୍ୟୁନମ ଅଧିକମ ଇତି ଭେଦ। ଭାଇମାନେ ଦେଖିଲେ
ଯେ ଇଏ ଆମର ପାନ ଭାଇ ତାକୁ ଅନ୍ୟମାନ ନେଇ କର୍ମରେ ନିଯୁକ୍ତ କରାଉଛନ୍ତି, ଆମର ଅପମାନ ହେଉଛି ଏବଂ ତାଙ୍କୁ କିଛି ଖାଇବାକୁ ନଥାନ୍ତି, ତାଙ୍କୁ କିଛି ବେତନ ବି ଦେଉନାହାନ୍ତି, କେବଳ ଖାଇବାକୁ କିଛି ଦେଉଛନ୍ତି। ତେଣୁ ଆମେ କାହିଁକି ନିଜ ଆମର କାମରେ କାହିଁକି ନ ଲଗେଇବା ଦରକାର, କହି ଯେ ସବୁବେଳେ ବାହାରେ ରହୁଛି, ଘର ଭିତରକୁ ଆଗେ ଆସୁଛି, ବାହାରେ ସବୁବେଳେ ରହୁଛି, ପଡ଼ିକି ରହିଛି। ବୃଷବାଡ଼ି ମୁଁ କହିଲେ ଗୋଟେ ବୃଷବାଡ଼ି ମାନେ ଗୋଟେ ପଶୁବାଡ଼ି ସେ ଜୀବନଯାପନ କରୁଥିଲେ ବୃଷବାଡ଼ି। ତେଣୁ ସ୍ୱଭାବି ଅଛି ତାଙ୍କର ଭାଇମାନେ ଚିନ୍ତା କରି କେଦାର କର୍ମାଣୀ କୃଷି କାର୍ଯ୍ୟରେ ଲଗେଇଦେଲେ, କୃଷି କାର୍ଯ୍ୟରେ ଲଗେଇଦେଲେ, କିନ୍ତୁ ସେ କାର୍ଯ୍ୟରେ ଲାଗିଲେ ମଧ୍ୟ ତାଙ୍କର କୌଣସି ଆପତ୍ତି ନଥିଲା, ଯିଏ ଯେଉଁଥିରେ କାର୍ଯ୍ୟ କର୍ମରେ ନିଯୁକ୍ତ କରୁଥିଲେ ସେ ସେ କାର୍ଯ୍ୟ କରୁଥିଲେ। କିନ୍ତୁ ନ ସମମ ବିଷମମ ନ୍ୟୁନ ଅଧିକମ କିଛି ଭେଦ ସେ ଜାଣିପାରୁନଥିଲେ, କେଉଁଠି ସମତଳ କରିବା କଥା, କେଉଁଠି ଉଚ୍ଚା କରିବା କଥା, କେଉଁଠି ଦଳୁଆ କରିବା କଥା, ଏସବୁ ଜାଣିପାରୁନଥିଲେ। ମାଟି କେଦାର କୃଷି କର୍ମରେ କି ଜାଣିପାରୁନଥିଲେ ଠିକ ଭାବରେ କେଉଁଟା କରିବା କଥା, କେଉଁଟା କରିବା କଥା ନୁହଁ, ଜାଣିପାରୁନଥିଲେ। ତେଣୁ ତାଙ୍କର ଭାଇମାନେ ତାଙ୍କୁ କଣ ପିଣ୍ୟାଙ୍କ ଫଳୀକରଣ କୋଡ଼ମାସ ତାଳି ପୁରୀପୁଳା ଆଦି ଅଭି ଅମୃତ ଅଭ୍ୟବହରତି, ତାଙ୍କ ଭାଇ ଭାଇଙ୍କର ସ୍ତ୍ରୀମାନେ ଭାଉଜମାନେ ତାଙ୍କୁ ଯେଉଁ ଖାଦ୍ୟ ଦେଉଥିଲେ, କିଭଳି ଦେଉଥିଲେ ଖାଦ୍ୟ ନା ଯେଉଁଗୁଡ଼ା ନଷ୍ଟ ହୋଇଯାଉଛି, ପିଡ଼ିଆ ପିଣ୍ୟାଙ୍କ ପାଇଁ ପିଡ଼ିଆ, ଫଳୀକରଣ ହେଲେ ଯେଉଁ ଛୋଟ ଛୋଟ ଦାନା ସବୁ ରହିଛି ଚାଉଳ ସେଇ ଯେଉଁ ଦାନା ଯେଉଁ ତିଆରି ହେଇଛି ସେଇ ଖାଦ୍ୟ ଖାଉଥିଲେ, ଭଲ ଚାଉଳରେ ରୋଷେଇ କରୁନଥିଲେ ନା ଖାଦ୍ୟ ଦେଉନଥିଲେ। ଏବଂ କର୍ମସା କର୍ମାନ୍ତ କହିଲେ କୀଟ ନଷ୍ଟ, କୀଟ ଯେଉଁଟା ଖାଇଦେଇଛି ବା ସେଇ ଯେଉଁ ଖାଦ୍ୟ ସେ ଦେଉଥିଲେ। ଏବଂ ଥାଳି ପୁରୁଷା ଆଦି ରୋଷେଇ କଲାବେଳେ ଯେଉଁ ହାଣ୍ଡିରେ ଯେଉଁ ତଳକୁ ରହିଯାଏ ଲାଗିକି ରହିଯାଏ ସବୁ ପୋଡ଼ିଯାଇଥାଏ ସେଇ ଖାଦ୍ୟକୁ ସବୁ ଦେଉଥିଲେ, କିନ୍ତୁ ସେ ଖାଦ୍ୟକୁ ମଧ୍ୟ ଅତି ଅମୃତବତ ଅବ୍ୟବହରତି, ଅମୃତ ବଳି ସେ ଖାଦ୍ୟ ଗ୍ରହଣ କରୁଥିଲେ। ଏଇ ଖାଦ୍ୟକୁ ଖାଇକି କିନ୍ତୁ ଚିନ୍ତା କରୁଛନ୍ତି ସେ ପ୍ରସାଦ ହିସାବରେ ଗ୍ରହଣ କରୁଥିଲେ ଅବ୍ୟବହରତ। ତେଣୁ ପ୍ରଭୁପାଦ କହୁଛନ୍ତି ସମ ଦୁଃଖ ସୁଖ ଧୀରମ ସବୁ ଅମୃତତା ଦେଇ, ସବୁ ଅବସ୍ଥାରେ ସେ ସମାନ ଥିଲେ, ତେଣୁ ଅମୃତତ୍ଵ ସେ ଆସ୍ୱାଦନ କରୁଥିଲେ। ତେଣୁ ଏହିଭଳି ଭାବରେ ଅଥ କଦାଚିତ କଶ୍ଚିତ ବୃଷଳପତି ଭଦ୍ରକାଳୀ ପୁରୁଷ ପଶୁ ଆଲବତ ଅପତ୍ୟକା, ଏଠି ଅଥ ଏଠି ଆଉ ଗୋଟେ ଆଉ ଗୋଟେ କଥା ଆସିବ ଅର୍ଥ ଶବ୍ଦ ବ୍ୟବହାର କରାଯାଇଛି। ଅଥ ଏଇଭଳି ଭାବରେ ଜୀବନଯାପନ କରୁଥିଲା ବେଳେ ଜଡ଼ବର ଗୋଟେ ଦିନ କ'ଣ ହେଲା ନା କଦାଚିତ ଗୋଟେ ଦିନ କଶ୍ଚିତ ବୃଷଳପତି ଦଶୁ ସର୍ଦ୍ଦାର ଜଣେ ସେ ଭଦ୍ରକାଳୀ ପୁରୁଷ ପଶୁ ମାଲବତ ଅପତ୍ୟକା, ଭଦ୍ରକାଳୀଙ୍କର ପୂଜକ ସେ ଥିଲେ, ଭଦ୍ରକାଳୀଙ୍କର ଭକ୍ତ ଥିଲେ ସେ, ତେଣୁ ତାଙ୍କୁ ପୁରୁଷ ପଶୁ ଗୋଟେ ବଳି ଦେବା ପାଇଁ ଚାହୁଁଥିଲେ, କାହିଁକି ନା ଅପତ୍ୟକା ତାର ସନ୍ତାନ ନଥିଲେ, ଗୋଟେ ପୁତ୍ର କାମନା ପାଇଁ ସେ ଗୋଟେ ପଶୁ ବଳି ଦେବା ପାଇଁ ଚାହୁଁଥିଲେ ଦେବୀଙ୍କୁ ଭଦ୍ରକାଳୀଙ୍କୁ। ତେଣୁ ଏଇଥିରେ କ'ଣ ସେ ଗୋଟେ ପଶୁ ବଳି ଆଣିଥିଲେ ମଧ୍ୟ, କିନ୍ତୁ କୌଣସି କାରଣରୁ ସେ ପଶୁ ବଳିଟି ପଳେଇଗଲା। ତେଣୁ ତସ୍ୟ ହ ଦୈବମୁକ୍ତସ୍ୟ ପଶୁ ପଦବୀ ତନୁଜରା ପରିଧାବତ ନିଶି ନିଶ୍ଚିତ ସମୟ ତମସା ବୃତ୍ତାୟାମ ଅନଧିଗତ ପ୍ରସବ ଆକସ୍ମିକ ବିଘିନା କେଦାରାନ୍ ବିରାସନୀୟ ମୃଗବର ଆଦିକ୍ୟ ସଂରକ୍ଷଣ ଅଙ୍ଗୀର ପ୍ରବର ସୁଗମ ଅବଶ୍ୟ। ସେ ତାଙ୍କର ଭାଇମାନେ ତାଙ୍କୁ ରଖେଇ ଦେଇଛନ୍ତି କୃଷି କ୍ଷେତ୍ରରେ, ସେ ରାତିରେ ଦିନରେ ସବୁବେଳେ ସେଇଠି ରହୁଛନ୍ତି, ସେ ବହୁତ ଉନ୍ନତରେ ଥିଲେ ସେଥିପାଇଁ ସେ ଶୟନ କରୁନଥିଲେ ଏବଂ ସବୁବେଳେ ଭଗବାନଙ୍କ ସ୍ମରଣ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଏଇଭଳି ଭାବରେ ଏପଟେ ଥିଲେ ଜୋରରେ ଦେଖ କରୁଥିଲେ, ଜୋରରେ କୀର୍ତ୍ତନ କରୁଥିଲେ, ଏଇ ନାହାନ୍ତି ତେଣୁ ସେ ମନ ଖୁସିରେ କୀର୍ତ୍ତନ କରୁଥିଲେ, ଭଗବାନଙ୍କ ନାମ କୀର୍ତ୍ତନ କରୁଥିଲେ। କିନ୍ତୁ ଏହି ସମୟରେ ଗୋଟେ ରାତିରେ କ'ଣ ହେଇଛି, ତସ୍ୟ ହିଁ ଦୈବମୁକ୍ତ ସେ ଯେଉଁ ପଶୁକୁ ଆଣିଥିଲେ ଭଦ୍ରକାଳୀ ପାଖରେ ବଳିଦେବା ପାଇଁ, ସେ ଦୈବମୁକ୍ତ ଦୈବମୁକ୍ତ କହିଲେ କ'ଣ ନା ଭଗବାନଙ୍କ ବ୍ୟବସ୍ଥାରେ ସେମାନେ ସେ ମୁକ୍ତ ହୋଇଯାଇଥିଲେ। କାରଣ ସେ ଯଦି ମୁକ୍ତ ନ ହୋଇଥାନ୍ତା, ତାକୁ ପ୍ରସ୍ଫୁଟ କରିଥାନ୍ତେ, ତାହେଲେ ଆମେ ଆଜି ଅମୃତ ଆଚରଣ କରିପାରିନଥାନ୍ତୁ। ଏମାନେ ମଧ୍ୟ ଏଇ ଯେଉଁ ଦସ୍ୟୁମାନେ ମଧ୍ୟ ଏମାନେ ମଧ୍ୟ ମୁକ୍ତି ଲାଭ କରିପାରିନଥାନ୍ତେ। ତାଙ୍କର ମଧ୍ୟ ଦୈବ, ତାଙ୍କର ମଧ୍ୟ ଭଗବାନ କୃପା ସେମାନେ ପ୍ରାପ୍ତ ହୋଇଛନ୍ତି, ଭରତମହାରାଜଙ୍କ କୃପା ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଚାଲିଯାଇଛନ୍ତି, ସେ ପଶୁକୁ ଆଣିଥିଲେ, ସେ ପଳେଇଯାଇଛି। ଇଏ ଗୋଟେ ଅନ୍ଧକାର ରାତ୍ରିରେ ରାତି ଅଧ ସମୟରେ ଚାରିଆଡ଼େ ବୁଲୁଛନ୍ତି, ତତ୍ ଅନୁଚଡ଼ା ପରିଧାବନ୍ତ ଚାରିଆଡ଼େ ବୁଲୁଛନ୍ତି, ଖୋଜୁଛନ୍ତି କେଉଁଠି ଗଲା ସେ ପଶୁ। ତେଣୁ ଏହିଭଳି ଭାବରେ ନିଶିନିଶ୍ଚିତ ମଧ୍ୟରାତ୍ରି ସମୟରେ ଚମସା ରୂପା ଅନ୍ଧକାର ରାତ୍ରି, ସେଟା ହେଉଛି ଅମାବାସ୍ୟା ରାତ୍ରି ଥିଲା। ଅମାବାସ୍ୟା ରାତିରେ ଜଣକୁ ବଳି ଦିଆଯାଏ, ଅମାବାସ୍ୟାରେ ବଳି ଦିଆଯାଏ। ତେଣୁ ଅନଧିଗତ ପ୍ରସବ ତାକୁ ପାଇଲେ ନାହିଁ, ସେ ପଶୁ ଯେଉଁ ଆଣିଥିଲେ ସେ ପଶୁ କୁଆଡ଼େ ପଳେଇଗଲା, ତାକୁ ପାଇଲେ ନାହିଁ। କିନ୍ତୁ ଆକସ୍ମିକ ବିନା ଆକସ୍ମିକ ଭାବରେ ଏ ଭଗବାନଙ୍କ ବ୍ୟବସ୍ଥା ହେଇଛି। ପ୍ରକୃତରେ ଆକସ୍ମିକ ନ ହେଉଛି ଭଗବାନଙ୍କ ବ୍ୟବସ୍ଥା, ଭଗବାନ ବ୍ୟବସ୍ଥାରେ ଏଇଟା ହେଇଛି ଯେ କେଦାରନାଥ ବିରହାସନୀୟ ଇଏ ବିରହାସନରେ ବସିଥିଲେ, ବିରହାସନରେ ସେ କୃଷିକ୍ଷେତ୍ରରେ ବସିଥିଲେ। ତେଣୁ ମୃଗ ବରାହ ଆଦିତ୍ୟ ସଂରକ୍ଷଣ, ଅନ୍ୟ ପଶୁମାନେ ଆସି ତାଙ୍କର କ୍ଷେତରୁ ଯେଉଁ ଶସ୍ୟ ଖାଇଥିଲେ ସେଥିପାଇଁ ସେ ବସିଥିଲେ, ଜଗିକି ବସିଥିଲେ। ତେଣୁ ତାକୁ ଦେଖିଲେ ପଶୁମାନେ ପଳେଇ ଯାଉଥିଲେ, ଭାବିଲେ ପଳେଇ ଯାଉଥିଲେ। କିନ୍ତୁ ଅଙ୍ଗିରା ପ୍ରବଳ ସୁତମ ଅପଶ୍ୟ ଏଇ ଯେଉଁ ଦସ୍ୟୁମାନେ ଯେଉଁ ଚାରିଆଡ଼େ ଖୋଜୁଛନ୍ତି, ସେମାନେ ତାକୁ ଦେଖିଲେ, କହିଲେ ଏଇଠି ଗୋଟେ ବଢ଼ିଆ ପଶୁ ଭଳି ପାଇଛି, ଆଉ ପ୍ରବଳ ପଶୁ ପାଇଛି, ଦେଖିକି ଚିନ୍ତା କରୁଛନ୍ତି। ଅର୍ଥାତ୍ ଏ ନାମ ଅନବତ୍ୟ ଲକ୍ଷଣ ଅବଶ୍ୟ ଭର୍ତ୍ତୃ କର୍ମ ନିଷ୍ପତ୍ତି ମନ୍ୟମାନ ବଧୁଆ ସନ୍ଧ୍ୟା ଚଣ୍ଡିକା ଗୃହ ଉପନୀୟ ମୁଧା ବିକଶିତ ଗଦନା, ବହୁତ ଆନନ୍ଦିତ ହୋଇଗଲେ। କାରଣ ଯଦି ସେମାନେ ନ ପାଇଥାନ୍ତେ, ତାଙ୍କର ଶ୍ରଦ୍ଧା ଉପରେ ବହୁତ ଦଣ୍ଡ ପ୍ରଦାନ କରିଥାନ୍ତେ। କିନ୍ତୁ ଆଜି ଯେତେବେଳେ ଦେଖୁ ଦେଉଛନ୍ତି ଜଳବରକୁ, ସେ ବ୍ରାହ୍ମଣ ବି ଜାଣିପାରିଲେ ନାହିଁ, କାହିଁକି ନା ତାଙ୍କର ଯେଉଁ ପବିତ୍ର ଥିଲା ମହିଳା ହିଁ ରହିଛି, ଜଣାପଡ଼ୁନି କିଛି। ପବିତ୍ର ଦେଖିଲେ ଜଣେ ବ୍ରାହ୍ମଣ ବ୍ରାହ୍ମଣଙ୍କୁ ବଳି ଦିଆଯିବ ନାହିଁ, ଏମିତି ବିରୁଦ୍ଧ ସେମାନେ ଜାଣିଛନ୍ତି, କିନ୍ତୁ ସେ ଜାଣିପାରିଲେ ନାହିଁ ବ୍ରାହ୍ମଣ ବୋଲି। ତେଣୁ ତାକୁ ଦେଖିଲି, ତାକୁ ପ୍ରଥମେ ଦେଖିଲେ ଶରୀର ଠିକ୍ ଅଛି କି ନାହିଁ, ଶରୀରରେ ଯଦି କିଛି କ୍ଷତି ରହିଥିବ, ଅଙ୍ଗ ବିକଳାଙ୍ଗ ଥିବ, ତାହେଲେ ସେ ବଳି ପଡ଼ିବ ନାହିଁ, ବଳି ପଡ଼ିବା ପାଇଁ ଉପଯୁକ୍ତ ନୁହଁ। ତେଣୁ ଦେଖିଲେ ବହୁତ ଆନନ୍ଦା ବିକଶିତ ଗଲା, ବହୁତ ଆନନ୍ଦିତ ହୋଇଗଲେ। ଯାହା ହଉ ସେ ପଶୁଟା ପଳେଇଲା ସିନା, ଏଇ ଗୋଟେ ବଢ଼ିଆ ପଶୁ ଖାଇବେ, ବହୁତ ମାଂସ ଖାଇବା, ଏଭଳିଆ ଚିନ୍ତା ମୁଦା ବହୁତ ଆନନ୍ଦିତ ହେଇଯାଉଛନ୍ତି। ଏବଂ ଅର୍ଥାତ୍ ଅନବତୀ ତାକୁ ବାନ୍ଧି ଦେଉଛନ୍ତି, ଭର୍ତ୍ତୃକର୍ମ ନିଷ୍ପତ୍ତି ତାଙ୍କର ଯେଉଁ ମାଲିକ ବହୁତ ଆନନ୍ଦିତ ହେବେ, ସେ କଥା ଚିନ୍ତା କରି ତାକୁ ବାନ୍ଧିଦେବେ, ବନ୍ଧୁଆ ବାନ୍ଧି କରି ଦର୍ଶନୀୟା ଗୋଟେ ରଜୁରେ ଦୌଡ଼ିରେ ବାନ୍ଧି ଦେଇ ଚଣ୍ଡିକା ଗୃହକୁ ବନିନୁ, ଚଣ୍ଡିକା ଗୃହକୁ ନେଇକି ଗଲେ, ଚଣ୍ଡିକା ମନ୍ଦିର ଚଣ୍ଡୀ ମନ୍ଦିରକୁ ନେଇକି ଗଲେ ଭଦ୍ରକାଳୀ ମନ୍ଦିରକୁ। ତେଣୁ ସେଇଠି ଅଥ ପନେୟ ତମ ସ୍ୱବିଧିନା ଅବିଶିଚ୍ୟ ଅହଦେନ ବାସସା ଆଚାର୍ଯ୍ୟ ଭୂଷଣ ଆଲେପ ତିଳକ ଆଦି ବି ପୁରସ୍କୃତ ଭୁକ୍ତବନ୍ଧମ ଧୂପ ଦୀପ ମାଲ୍ୟ ଲାଜ କିଶଳୟ ଅଙ୍କୁର ଫଳ ଗହାର ଉପତୟା ବୈଶେଷ ସଂସ୍ଥା ମହତା ଗୀତ ସ୍ତୁତି ସୁବୃଦ୍ଧଗମ ପ୍ରଣବ ବିଗୁଳ ଘୋଷଣ ଚ ପୁରୁଷ ବସନ୍ତ ମୁଦ୍ରାକାଲ୍ୟା ପୁରତମ ଉପବେଶା ମହାସୁ। ତେଣୁ ବର୍ତ୍ତମାନ ଏ ଯେଉଁ ଦେଉଛନ୍ତି ନଡ଼ବଳି ଦେଉଛନ୍ତି, ଏଇଟା କୌଣସି ଶାସ୍ତ୍ର ସମ୍ମତ ନୁହଁ, ସେଥିପାଇଁ କହିଲେ ସ୍ୱବିଧିନା, ଏ ତାଙ୍କ ମନ ଇଚ୍ଛା ଗୋଟେ ବିଧି କରିଛନ୍ତି, ସ୍ୱବିଧିନା, ଏଇଟା କୌଣସି ଶାସ୍ତ୍ର ବିଧି ନାହିଁ। ତେଣୁ ସେ ଯଶୁଙ୍କର ଯିଏ ପୁରୋହିତ ଅଛନ୍ତି, ସେ କ'ଣ କଲେ ନା ଆଙ୍କୁ ଅଭିଶିଚ୍ୟ ସ୍ନାନ କରିଦେଲେ। ତେଣୁ ଅହତେ ବାସସ୍ତରେ ନୂତନ ବସ୍ତ୍ର ପ୍ରଦାନ ଦେଲେ ଏବଂ ଭୂଷଣ ଆଲେପ ବିଭିନ୍ନ ଭୂଷଣ ସବୁ ଦେଲେ, ଯେମିତି ସର୍ଟ ବର୍ଣ୍ଣମାଳା ଦେଲେ, ତିଳକ କରାଇଦେଲେ, ଏଇଭଳି ଭାବରେ ତାଙ୍କୁ ସଜ୍ଜିତ କରି ତାଙ୍କୁ ଖାଦ୍ୟ ଦେଲେ, ଭୁକ୍ତବନ୍ଧମ ବହୁତ ସୁନ୍ଦର ଖାଦ୍ୟ ପ୍ରଦାନ କଲେ, ସେସବୁ ଖାଇଲେ ସେ ଜାଣିଛନ୍ତି
ତାଙ୍କ ଭିତରେ କଥା ହେଉଛନ୍ତି ନା ମୋତେ ବଳି ପକେଇବେ ସେ ଜାଣିଛନ୍ତି ସବୁ, କିନ୍ତୁ ତାଙ୍କର କୌଣସି ଉଦ୍ବିଗ୍ନତା ନଥିଲା। ଏ ହେଉଛି ପ୍ରକୃତରେ ଯେଉଁମାନେ ହିତପ୍ରଜ୍ଞ, ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା, ନ ଶୌଚତି ନ କାଙ୍କ୍ଷତି, ସମାନ ସ୍ତରରେ ବୋଧେଇଛୁ ମଧୁବାଗ୍ନି ପ୍ରଗତି କରା। ବ୍ରହ୍ମଭୂତ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ଏହିଭଳି ଭାବରେ ଆଚରଣ କରିବେ, ଅନ୍ୟମାନେ କରିପାରିବେ ନାହିଁ। ସେ ଜାଣୁଛନ୍ତି ମୃତ୍ୟୁ ମୋର ହେବ, ମୋତେ ବଳି ପକେଇବାକୁ ନେଉଛନ୍ତି, କିନ୍ତୁ ତଥାପି ସେ ତାଙ୍କର କୌଣସି ଉଦ୍ବିଗ୍ନ ନାହିଁ। ଖାଇବା ଭିତରେ ସେଟା ଖାଉଛନ୍ତି, ଭୁକ୍ତ ବର୍ତ୍ତମାନ ଭୋଜନ କଲେ, ତେଣୁ କାଳିକ ପର୍ବ ନେଇକରି ଧୂପ ଦୀପ ମାଲ୍ୟ କିଶଳ ଅଙ୍କୁର ଇତ୍ୟାଦି ଫଳ ଉପହାର ଇତ୍ୟାଦି ଦ୍ୱାରା କାଳିଙ୍କ ପୂଜା କରୁଛନ୍ତି, ବୈଶେଷ ସଂସ୍ଥା ବଳି ନିମିତ୍ତ ପୂଜା କରୁଛନ୍ତି, ଏବଂ ତାଙ୍କର ଗୀତ ସ୍ତୁତି ମୃଦଙ୍ଗ ପ୍ରଣବ ଏସବୁ ବାଲି ବାଜା ଇତ୍ୟାଦି ବାଲି କାଳିଙ୍କର ପୂଜା କରୁଛନ୍ତି। ଏହିଭଳି ଭାବେ ପୁରୁଷ ପ୍ରସୁମ ଚନ୍ଦ୍ର କାଳିଆ ପୁରସ୍ତ ଉପବେଶା ମାଂସ ଆସୁ, ତେଣୁ କାଳିଙ୍କ ସାମ୍ନାରେ ବସେଇ ଦେଲେ ପ୍ରଭାତ କହୁଛନ୍ତି। ସ୍ୱବିଧି ନା ଶବ୍ଦ ଯେଉଁ କହିଛି ଏଇଟା ଗୁରୁତ୍ୱପୂର୍ଣ୍ଣ। ତାମସିକ ଶାସ୍ତ୍ରମାନଙ୍କରେ କାଳିଙ୍କ ନିକଟରେ ପଶୁ ବଳି ବିଶେଷ କରି ଛାଗ ବା ମହିଷ ବଳି ଦେବାର କିଛି ବିଧି ଉଲ୍ଲେଖ ରହିଛି, କିନ୍ତୁ ନରବଳି କଥା ଉଲ୍ଲେଖ କରାଯାଇ ନାହିଁ। ତେଣୁ ଏହିଭଳି ଭାବରେ ଯେତେବେଳେ ବର୍ତ୍ତମାନ ଅଥବା ବୃଷଳ ରାଜ ପାଣି ପୁରୁଷ ପଶୁ ଅଶ୍ରୁ ଆସବେନ ଶୋଣିତା ଶବ ଦେବୀ ଭଦ୍ରକାଳୀ ଯକ୍ଷମାଣ ତତ୍ ଅଭିମନ୍ତ୍ରିତ ଅସୀମ ଅତିକରାଳ ବିଶିଷ୍ଟ ଉପାଦରେ ଖଣ୍ଡା ଆଣିଛନ୍ତି ହତ୍ୟା କରିବା ପାଇଁ ବଳି ଦେବା ପାଇଁ, ଯେଉଁଟାକ ନିଶ୍ଚିତ ତୀକ୍ଷ୍ଣ ଧାର କରିଛନ୍ତି। ତେଣୁ ଏଇ ବୃଷଳ ରାଜପଣି ତାଙ୍କର ଯିଏ ପୁରୋହିତ ଦିଏ ସେ କ'ଣ କରୁଛନ୍ତି ନା, ଏଇ ପୁରୁଷ ପଶୁକୁ ଅଶ୍ରୁପ ଆସବେନ ଶୁଣିତା ଶବ ଦେବୀ ଭଦ୍ରକାଳୀ ଏଇ ରକ୍ତ ପାନ କରିବା ପାଇଁ ତାଙ୍କର ଉଦ୍ଦେଶ୍ୟ ହେଉଛି ରକ୍ତ ପାନ କରିବେ, କାହିଁକି ସେବା କଲେ ତା ରକ୍ତ ପାନ କରିବେ ତା ମାଂସ ଖାଇବେ, ତେଣୁ ଏହି ମନ ବାଛା ରହିଛି। ତେଣୁ ଭଦ୍ରକାଳୀଙ୍କ ପାଖରେ ତର୍ପଣ କରି ଅଭିମନ୍ତ୍ରିତ କରି ଅସୀମ ଏଇ ଯେଉଁ ଖଡ଼ଗକୁ ଧାରଣ କରି ହତ୍ୟା କରିବା ପାଇଁ ବୁଝିପାରିବେ। ଇତି ତେଷା ଘୃଷଣାନା ରଜ ତମ ପ୍ରକୃତି ନା ଧନମଦ ରଜ ଉଷିକ୍ତ ମନସାନ ଭଗବତ କଳା ନିରକୂଳ ତଦର୍ଥୀକୃତ ଉପତ୍ୟନ ସ୍ୱୈରମ ବିରତା ହିଂସା ନିହାରଣା କର୍ମ ଅତିଧାରଣ ବ୍ରହ୍ମଭୂତ ସାକ୍ଷାତ ବ୍ରହ୍ମ ଋଷି ସୁତସ ନିର୍ଭୟ ସର୍ବଭୂତ ସୁଧ ଅପି ଅନୁମତ ଆଲମ୍ବନ ତତ୍ ଉପଲବ୍ଧ ବ୍ରହ୍ମଚେଷା ଅତି ଦୁର୍ବୃଷୟନ ଦନ୍ଧ ମାନେନ ବହୁଶା ସହସା ଉଚ୍ଚାଟ। ତେଣୁ ଖଡ଼ଗ ଉତ୍ତରଣ କରି ଯେତେବେଳେ ବଳିଦା ଆମେ ବସିଛନ୍ତି ଏହି ସମୟରେ ଇତି ତେଷା ଏହିଭଳି ଭାବରେ ଦୁଷଳାନା ଏ ଶୂଦ୍ରମାନେ କିଭଳି ଥିଲେ, ଏମାନେ ରଜତମ ପ୍ରକୃତି ନା, ଏମାନେ ରଜଗୁଣ ଏବଂ ତମଗୁଣର ପ୍ରକୃତିର ଲୋକ ସବୁ ଥିଲେ, ଏବଂ ଧନମଦ ରଜ ଯେଉଁ ଦଶକୁ ବୃତ୍ତି କରି ବହୁତ ଧନ ପ୍ରାପ୍ତ ହୋଇଥିଲେ, ଏଇଥିରେ ସେମାନେ ଗର୍ବିତ ହୋଇକି ରହିଛନ୍ତି, ରଜଗୁଣ ଦ୍ୱାରା ଗର୍ବିତ ହୋଇକି ରହିଛନ୍ତି। ତେଣୁ ଉଚିତ ଏଇଭଳି ମତ ଅବସ୍ଥାରେ ମନସା ଜାଣିପାରୁନାହାନ୍ତି କିଏ ଭଗବତ କଳା ଗୁରୁକୁଳମ କଦାଚିତି, ଇଏ ଭଗବାନଙ୍କ ଭକ୍ତ ଭଗବତ କଳା ବୀରକୁଳମ ବ୍ରାହ୍ମଣ କୁଳରେ ଦାହ ଦେଇଛନ୍ତି, ଉତ୍ପତ୍ତିହୀନ ଏହିପରି ଭାବେ ଉପଥରେ ସେମାନେ କ'ଣ କରୁଛନ୍ତି, ସ୍ୱୈରମ ବିହରଦାମ ହିଂସା ବିହାରଣା କର୍ମ ଅତିଧାରଣ ଅତିଧାରଣ କର୍ମ କରିବାକୁ ଯାଉଛନ୍ତି, ବ୍ରହ୍ମଭୂତ ସାକ୍ଷାତ ବ୍ରହ୍ମ ଋଷି ସୁଦର୍ଶ ନିର୍ଦ୍ଦେଶ ପ୍ରଭୂତ ସ୍ରୋତ ଅତି ଅନୁମତ ଜାଣିପାରୁନାହାନ୍ତି କାହାକୁ ସେ ବଳିଦେବା ପାଇଁ ଯାଉଛନ୍ତି। ଇଏ ବ୍ରହ୍ମଭୂତ ସ୍ତରର ଜଣେ ବ୍ୟକ୍ତି ସାକ୍ଷାତ ବ୍ରହ୍ମ ଋଷି ସୁଦର୍ଶ ତାଙ୍କ ପିତା ମଧ୍ୟ ଜଣେ ବ୍ରହ୍ମ ଋଷି ଅଙ୍ଗିରାକୁଳରେ ଯାହା ଦେଇଛନ୍ତି ସେ, ଏବଂ ନିର୍ବିଦେଶ କାହାକୁ ସେ ଶତ୍ରୁତା କାହା ପ୍ରତି ଶତ୍ରୁତା ଆଚରଣ କରିନଥିଲେ, ଏମିତିକି ସେ ଯିଏ ତୁମମାନେ ତାଙ୍କୁ ବଳିଦେବେ ତାଙ୍କ ପ୍ରତି ମଧ୍ୟ ଶତ୍ରୁତା ସେ କରିନାହାନ୍ତି, ବହୁତ ଧୀରେ ଧୀରେ ଭାବେ ରହିଛନ୍ତି। କୌଣସି ତାଙ୍କ ପ୍ରତି ସତ୍ୟତା ଆଚରଣ କରୁନାହାନ୍ତି, କୌଣସି କ୍ରୋଧ ଆଚରଣ ତାଙ୍କ ପ୍ରତି ସାବୁତ ସୁହୃଦ, ସମସ୍ତଙ୍କ ପ୍ରତି ସେ ସୁହୃଦ, ଏ ସାବୁର ଲକ୍ଷଣ ହେଉଛି ସେଇଟା, ସମସ୍ତଙ୍କ ପ୍ରତି ସେ ସୁହୃଦ ଏବଂ ସୁନାୟା ଶେଷ ମୁହୂର୍ତ୍ତରେ ମଧ୍ୟ ସେମାନେ ଜଡ଼ବଡ଼ ସେ କୌଣସି ବିଜଟ ହେଉନାହାନ୍ତି। ତେଣୁ ଏକଥା ଦେଖି ତତ୍ ଉପଲବ୍ଧ ବ୍ରହ୍ମ ତେଜସା ଅତି ଦୁର୍ବିଷୟ, ତାଙ୍କର ଯେଉଁ ବ୍ରହ୍ମ ତେଜ ରହିଛି, ଭରତ ମହାରାଜଙ୍କର ଯେଉଁ ବ୍ରହ୍ମ ତେଜ ରହିଛି, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ମଣିକୁ ଗୋଡ଼େ ଆବୃତ କରିଦେଲେ ଯେଉଁଭଳି ଭାବରେ ମଣିର ଉଜ୍ଜ୍ୱଳତା ଦେଖାଯାଏ ନାହିଁ, ଜଣାପଡ଼େ ନାହିଁ, କିନ୍ତୁ ମଣିର ଉଜ୍ଜ୍ୱଳତା ରହିଛି, ଭଦ୍ରକାଳୀ ଜାଣିପାରିଲେ କି ବ୍ରହ୍ମ ତେଜ ବ୍ରହ୍ମଭୂତ ବ୍ୟକ୍ତି ଭଗବାନଙ୍କର କଳା। ତେଣୁ ବ୍ରହ୍ମ ତେଜ ଅତି ଦୁର୍ଦୃଷଣ, ଇଏ ସହିପାରିଲେ ନାହିଁ, ଭଦ୍ରକାଳୀ ସହିପାରିଲେ ନାହିଁ। ତେଣୁ ଦନ୍ଦେହ ମହାନ କହିଯାଇଛି, ତାଙ୍କର ଶରୀର ମଧ୍ୟ ଦହିଆ ହେବାକୁ ଲାଗିଲା, ଉତ୍ତପ୍ତ ହେବାକୁ ଲାଗିଲା ତାଙ୍କର ଶରୀର, କାରଣ ଏଭଳି ଗୋଟିଏ କର୍ମ କରିବାକୁ ଯାଉଛନ୍ତି ଏମାନେ ଦୁର୍ବୃତ୍ତମାନେ, ଏଭଳି କର୍ମ କରିବାକୁ ଯାଉଛନ୍ତି। ଜଣେ ଉନ୍ନତ ଭକ୍ତ ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନା ଶିଷୟ ହନ୍ତି ଶ୍ରେୟାଂଶ ସର୍ବାଣି ପୁଂସ ମହତ ଅତିକ୍ରମ, ଭାରତ ଦଶମ ଚଉଦ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କଂସ ବିଷୟରେ ବର୍ଣ୍ଣନା କରାଯାଇଛି। ଜଣେ ମହତ ବ୍ୟକ୍ତିକୁ ଯଦି ଅପରାଧ କରିବ ତା'ର ସବୁକିଛି ନଷ୍ଟ ହୋଇଯିବ, ଆୟୁଷ ତା'ର ଧନ ସମ୍ପତ୍ତି ଦଶ, ଆୟୁ ଶ୍ରିୟ ଦଶୋ ଧର୍ମ ଲୋକାନା ଯେତେ ସବୁ ଭଲ ଗୁଣ ଅଛି ସବୁକିଛି ନଷ୍ଟ ହୋଇଯିବ। ତେଣୁ ଦେବୀ ସହିପାରୁନାହାନ୍ତି। ତେଣୁ ଦନ୍ଦେହମାନ ବପୁଷା ସହସ ଉଚ୍ଚ ଚାଟ, ତେଣୁ ପ୍ରତିମାରୁ ସେ ପ୍ରକଟ ହୋଇଛନ୍ତି, ପ୍ରତିମା ଫାଟି ଯାଇଛି, ପ୍ରତିମାରୁ ସେ ପ୍ରକଟ ହୋଇଛନ୍ତି। ସାହା ଏକ ଦେବୀ ଭଦ୍ରକାଳୀ, ତେଣୁ ସେ ଭଦ୍ରକାଳୀ ତାଙ୍କ ପ୍ରକଟ ହେଉଛନ୍ତି। ଏଭଳି ସେଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଗବତ କହୁଛନ୍ତି, ଶୈବ ପ୍ରତିମା ରୂପା ଦେବୀ ଏବଂ ଉଚ୍ଚ ଚାଟ ଭାରତ ତେଜସା ଛିନ୍ନ ଛିନ୍ନ ଭିନ୍ନ ଭୋଗ, ଭାରତର ଯେଉଁ ତେଜ ରହିଛି ସେଥିରେ ଏ ଦେବୀଙ୍କର ପ୍ରକଟ ହୋଇଗଲେ, ପ୍ରତିମା କ'ଣ ହେବ, ପ୍ରତିମା ଦେବୀ ଏବଂ ଉଚ୍ଚ ଚାଟ ପ୍ରତିମା ଘଟିଗଲା, ତେଣୁ ଦେବୀ ପ୍ରକଟ ହୋଇଛନ୍ତି, ଛିନ୍ନ ଭିନ୍ନ ଭୋଗ, ତେଣୁ ସେ ପ୍ରତିମାଟି ଘଟିଗଲା ଏବଂ ଦେବୀ ସ୍ୱୟଂ ସେଠି ଉପସ୍ଥିତ ହୋଇଛନ୍ତି। ତେଣୁ ଭୃଷମ ଅମର୍ଷ ରୋଷ ଆବେଶ ରବସ ବିରଚିତ ଭୃଗୁଲି ପିଟକ କୁଟିଳ ଧନୁଷ୍ଠ ଅରୁଣ ଅରୁଣ ଇକ୍ଷଣ ଆଟୋପ ଅତି ଭୟାନକ ବଦନା ହନ୍ତୁକାମ ଇବ ଇଦମ୍ ମହା ଅଟ୍ଟହାସମ ଅତି ସଂଗ୍ରହେଣ ବିମୁଞ୍ଚନ୍ତି ତଥା ଉତ୍ପତ୍ତ୍ୟ ପାପ୍ୟସାନ ଦୁଷ୍ଟାନାମ ଏଣ ଏବ ସିନା ବିକୃଣ ଶେଷ୍ନା କଳା ସ୍ତବନ୍ତମ ଅଶ୍ରୁ ଆସବମ ଅତିଉଷ୍ମ ସହକଣେନ ନିଦ୍ୟ ଅତିପାନ ମଦବିଭୋଳା ଉଚ୍ଛିତରାମ ସ୍ୱ ପାର୍ଶ୍ୱଦେଇ ସ୍ୱ ଜଗଉ ନନର୍ଦ୍ର ଯ ବିଜହାର ଯ ଶିର କନ୍ଦୁକ ଲିଳୟା। ଆମର ପ୍ରଭୁପାଦ ମହାରାଜ ଆମର ଭକ୍ତମାନେ ଶିଷ୍ୟମାନେ ଏଇ ଭାଗବତଙ୍କୁ ଡ୍ରାମାଟିକାଲି ପରଫର୍ମାନ୍ସ ଦେଇଛନ୍ତି, ଡ୍ରାମାଟିକାଲି କହିଛନ୍ତି। ଏ ଯେଉଁ ଭଦ୍ରକାଳୀ ଯେଉଁ ପ୍ରକଟ ହେଇଛନ୍ତି ବର୍ଣ୍ଣନା କରାଯାଉଛି, ଭୃଷମ ଅମର୍ଷ ଭଦ୍ରକାଳୀ ସହିପାରିଲେ ନାହିଁ, ବହୁତ ତାଙ୍କର ଅସହିଷ୍ଣୁତା ହୋଇଗଲା, ଭୃଷମ ଅମର୍ଷ ତେଣୁ ରୋଷ ଆବେଶ ବହୁତ କ୍ରୋଧ ପ୍ରକାଶ କରୁଛନ୍ତି ଭଦ୍ରକାଳୀ, ବହୁତ କ୍ରୋଧରେ ରଭସ ବିଳାସିତ ବହୁତ ବେଗ କ୍ରୋଧ ବେଗରେ ଭୃକୁଟି ଭୃକୁଟି ଭୃକୁଟିକୁ ଯେଉଁ ରହିଛି ଭୂଭଙ୍ଗୀ ରହିଛି ଭୃକୁଟି କୁଞ୍ଚନ କରୁଛନ୍ତି ବହୁତ କ୍ରୋଧରେ, ଏବଂ କୁଟିଳ ଦଂଶୀଳ ଦାନ୍ତ ଯେଉଁ କୁଟିଳ ସବୁ ରହିଛି ବକ୍ରାଇଟି ରହିଛି ତନ୍ତ୍ର, ଏବଂ ଅରୁଣ ଇକ୍ଷଣ ଲାଲ ଚକ୍ଷୁ ଲାଲ ହୋଇକି ରହିଛି ଅରୁଣ ଇକ୍ଷଣ ଆଟପ, ଏବଂ ଚକ୍ଷୁ ବୃନ୍ଦାୟମାନ ହେଉଛି ଆଟପ ଅତି ଭୟାନକ ବଦନା, ଏହିଭଳି ଭୟାନକ ବଦନା ଯେମିତି ସମଗ୍ର ପୃଥିବୀକୁ ଜାଣିଦେବେ ଏହିଭଳି ଭାବରେ ଦୃଶ୍ୟମାନ ହେଉଛନ୍ତି। ହନ୍ତୁକାମା ଏମାନଙ୍କୁ ହତ୍ୟା କରିବା ପାଇଁ ଏ କୃଷକମାନଙ୍କୁ ସବୁ ଯେଉଁମାନେ ଦସ୍ୟୁମାନଙ୍କୁ ହତ୍ୟା କରିବା ପାଇଁ, ଯଦିଓ ସେମାନେ ତାଙ୍କର ସେବକ କିନ୍ତୁ ତଥାପି ତାଙ୍କୁ ହତ୍ୟା କରିବା ପାଇଁ ଇବ ଇଦମ୍ ମହା ଅଟ୍ଟହାସମ ବହୁତ ଜୋରରେ ଅଟ୍ଟହାସ୍ୟ କରୁଛନ୍ତି, କିଭଳି ଅଟ୍ଟହାସ୍ୟ କରୁଛନ୍ତି ଆମର
ସେଥିରେ ଆମର ପ୍ରଭୁପାଦ ମହାରାଜ ତାଙ୍କର ଡ୍ରାମାଟିକାଲ ପରଫର୍ମାନ୍ସ ରହିଛି, ସେଥିରେ ସବୁ ଆମେ ତାକୁ ଆଣିଥିଲେ ଶୁଣିବା ପାଇଁ। ତେଣୁ ଏଇଭଳିଆ ଅଟ୍ଟହାସ୍ୟ କରି କ'ଣ କରୁଛନ୍ତି ନା ମହା ଅଟ୍ଟହାସ୍ୟ ସଂଗ୍ରହେଣ ବହୁତ କ୍ରୋଧରେ ବିମୁଚ୍ଛନ୍ତି ତା ସିଂହାସନ ଉତ୍ପତ୍ତି ସେ ସେଇ ପ୍ରତିମାରୁ ବହିର୍ଗତ ହେଇ ପାପିଆସାନ ଦୁଷ୍ଟାନା ତେନ ବସିନା ସେ ଯେଉଁ ଅସିରେ ଯେଉଁ ଖଡ଼ଗରେ ହତ୍ୟା କରିବାରେ ପ୍ରସ୍ତୁତ ହେଇଛନ୍ତି ଗୋଟିଏ ମୁହୂର୍ତ୍ତରେ ହତ୍ୟା କରିଦେଇଥାନ୍ତେ ଭଦ୍ରକାଳୀ ସେଠୁ ସେଠି ପ୍ରକଟ ହେଇ ସେଇ ଅସିକୁ ଧରିଦେଇଛନ୍ତି ଅସିନା ବିକ୍ରମ କ'ଣ ସେଇ ତାଙ୍କର ସ୍ନାନ ତାଙ୍କର ସବୁ ମସ୍ତକୁ ଛେଦନ କରୁଛନ୍ତି। ଯେଉଁମାନେ ଆଜି ଭରତକୁ ହତ୍ୟା କରିବା ପାଇଁ ବସିଥିଲେ ସେଇମାନଙ୍କୁ ସେ ହତ୍ୟା କରୁଛନ୍ତି ଗଳା ତବନ୍ତମ ମୁଁ ଗଳାରୁ ତାଙ୍କୁ ଶିରଚ୍ଛେଦନ କରୁଛନ୍ତି ଏବଂ ଅଶ୍ରୁ ପାର୍ଶ୍ୱବଂ ତାଙ୍କର ସେହି ସମୟରେ ତାଙ୍କର ସବୁ ରହିଛନ୍ତି ପାର୍ଶ୍ୱଦ ମାନେ ମଧ୍ୟ ସେଠୁ ଆସିଛନ୍ତି ସେ ପାର୍ଶ୍ୱଦୀ ସହ ସେମାନେ ମଧ୍ୟ ଆସିଛନ୍ତି ସେମାନେ ଏଇ ଯେଉଁ ହତ୍ୟା କରୁଛନ୍ତି ଦୁଷ୍ଟମାନଙ୍କୁ ବା ଏଇ ଯେଉଁ ଦସ୍ୟମାନଙ୍କୁ ତାଙ୍କର ଅତି ଉଷ୍ଣ ତାଙ୍କର ଯେଉଁ ରକ୍ତ ରହିଛି ଅତି ଉଷ୍ଣ ରକ୍ତ ତାକୁ ପାଳନ କରୁଛନ୍ତି ସେମାନେ ସହ ଗଣେଇନ ଦ୍ୱିତୀୟ ସେମାନଙ୍କୁ ପାଳନ କରୁଛନ୍ତି ଏବଂ ଅତିପାନ ମଦ ବିଗଳା ମଦ ତାଙ୍କର ମଧ୍ୟ ସେମାନେ ମଧ୍ୟ ମାତା ହୋଇଯାଇଛନ୍ତି ଏବଂ ମଦ ବିଗଳା ଉଚ୍ଚତରା ସୁପାର୍ଶ୍ୱଦୀ ସହ ଯୋଗୁ ଗାଣ କରୁଛନ୍ତି ଉଚ୍ଚ ଉଚ୍ଚ ସ୍ତରରେ ଗାଣ କରୁଛନ୍ତି ଏବଂ ନର୍ତ୍ତନ କରୁଛନ୍ତି ଏବଂ ବିଜହାର ସ୍ଥିର କନ୍ଦୁକ ବିଳୟା ଏଇ ଯେଉଁ ଖଡ଼ରେ ସବୁ ଛେଦନ କରୁଛନ୍ତି ସବୁ ଅନ୍ୟମାନେ ଯେଉଁ ଦଶମାନେ ଥିଲେ ସେମାନେ ଚାହୁଁଛନ୍ତି ପଳେଇଯିବା ପାଇଁ କିନ୍ତୁ ମାଆଙ୍କ ପାଖକୁ କିଏ ପଳେଇଯାଇପାରିବ ତେଣୁ ସମସ୍ତଙ୍କୁ ସେ ଧରି ଯୁଦ୍ଧ କରୁଛନ୍ତି ତାଙ୍କର କ୍ଷୀରଛେଦନ କରୁଛନ୍ତି ଏବଂ ସେ ଶିରକୁ ଧରିକି ଫୁଟବଲ ଖେଳି ଖେଳୁଛନ୍ତି ଶିର ବନ୍ଧୁକ ଖେଳିବା ଫୁଟବଲ ଖେଳି ଖେଳ ଚାଲିଛି ବର୍ତ୍ତମାନ ଫୁଟବଲ ଖେଳ ଚାଲିଛି ତେଣୁ ଏପରି ପ୍ରଶ୍ନ ଆସିବ ଯେ ନନୁ କଥା ଦେବ୍ୟା ରାଧକା ରାଧକାନନ୍ଦ ଏବଂ ବିପରୀତ ଚଳଚ୍ଚିତ୍ର ଯେଉଁ ସେମାନେ ସେଇ ଭଦ୍ରକାଳୀଙ୍କର ଥିଲେ ସେବକ ଥିଲେ କିନ୍ତୁ ଦେବୀ କେବେ ସେମାନଙ୍କୁ ହତ୍ୟା କଲେ ବିପରୀତ ଫଳ କେମିତି ତାଙ୍କର ଆସିଲା ଏ ପ୍ରଶ୍ନରେ ଆସିବ ତେଣୁ ସୁଭଦ୍ର ଗୋସ୍ୱାମୀ କଥା କହୁଛନ୍ତି ଏବମେବ ଫଳୁ ମହତ୍ ଅବିଚାର ଅତିକ୍ରମ କାଶ୍ମୀର ଆତ୍ମନି ଫଳତି ଏହିଭଳି ଭାବରେ ଏବମେବ ଫଳୁ ନିଶ୍ଚିତ ଭାବରେ ଯେଉଁମାନେ ମହତ୍ ପ୍ରତି ଯଦି ଅବିଚାର କରାଯିବ ଅପରାଧ କରାଯିବ ତାହେଲେ ସେ ଫଳ ତାଙ୍କ ପ୍ରତି ହିଁ ଆସିବ ଅତିକ୍ରମ କାଶ୍ମୀର ଆତ୍ମନି ଫଳତି ବୁମେରାଙ୍କୁ କଲେ ବୁମେରାଙ୍କ ହେଇଯିବ ତାଙ୍କ ଉପରେ ସେ ଫଳ ପଡ଼ିବ ଯଦି ମହତ୍ ବ୍ୟକ୍ତି ପ୍ରତି ଅପରାଧ କରାଯିବ ତେଣୁ ନ ମା ଏତ ବିଷ୍ଣୁଦତ୍ତ ମହତ୍ ଅଦ୍ଭୁତ ଏଥିରେ ବିଷ୍ଣୁଦତ୍ତ ପରିଚିତ ମହାରାଜ ଏ କଥା ଯେତେବେଳେ ସୁଭଦ୍ର ଗୋସ୍ୱାମୀ କହୁଛନ୍ତି ସେ ଶୁଣୁଛନ୍ତି ସେତେବେଳେ ତାଙ୍କର ମନରେ ଗୋଟେ ଧାରଣା ଆସୁଛି ନନୁ ଅସଂଖ୍ୟା ମରଣେ କି ଅଭ୍ୟାସ କରୁଛନ୍ତି ମାରଟି କି କ୍ରୋଧ ଭାବ ଏ ଯେଉଁ ଏଇଟା ଅସମ୍ଭବ ଭଳିଆ ଲାଗୁଛି ନନୁ ଅସମ୍ଭାବିତ ମରଣେ କି ଅଭ୍ୟାସ କରୁଛନ୍ତି ଗୋଟେ ମୁହୂର୍ତ୍ତରେ ତାଙ୍କ ମୃତ୍ୟୁ ହେଇଥାନ୍ତା କିନ୍ତୁ ସେ ବ୍ୟାକୁଳ ହେଉନାହିଁ ଏବଂ ମାରଟି ସେ କ୍ରୋଧ ଅଭାବ ଯିଏ ତାଙ୍କୁ ହତ୍ୟା କରୁଛନ୍ତି ତାଙ୍କ ପାଇଁ ମଧ୍ୟ କ୍ରୋଧ ନାହିଁ ତାଙ୍କ ପୁରୁଷ ମଧ୍ୟ କ୍ରୋଧ ନାହିଁ ଏଇଟା ତ ଅସମ୍ଭବ ଭଳିଆ ଲାଗୁଛି ଏ ଯେଉଁ ଚିନ୍ତା କରୁଛନ୍ତି ସୁଭଦ୍ର ଗୋସ୍ୱାମୀ ଯେମିତି କହୁଛନ୍ତି ନୂଆ ଏ ତ ବିଷ୍ଣୁଦତ୍ତ ମହତ୍ ଅଦ୍ଭୁତ ଏ ବିଷ୍ଣୁଦତ୍ତ ତମକୁ ମଧ୍ୟ ଯେଉଁ ରହିଛନ୍ତି ଯେଉଁ ହତ୍ୟାକାରୀ ବାଣ ପେଷିଥିଲେ ଅଶ୍ୱତ୍ଥମା ତମେ ମଧ୍ୟ ମୃତ୍ୟୁବରଣ କରିଥିଲ କିନ୍ତୁ ତମକୁ ଭଗବାନ ରକ୍ଷା କରିଥିଲ ବିଷ୍ଣୁଦତ୍ତ ଶବ୍ଦ କୁହାଯାଉଛି ଏତେ କିଛି ଅଦ୍ଭୁତତା ନାହିଁ ନମା ଏକ ବିଷ୍ଣୁଦତ୍ତ ମହତ୍ ଅଦ୍ଭୁତ ଯତ୍ ଅସଂଭ୍ରମ ସ୍ୱଶୀର ଛେଦନ ଆବର୍ତ୍ତେ ଅପି ବିମୁକ୍ତ ଦେହବାଦୀ ଆତ୍ମଭାବ ସୁଦୃଢ଼ ଉଦୟନା ଗର୍ଭଶବ୍ଦ ସୁତ ଆତ୍ମନା ନିର୍ବେରାଣା ସାକ୍ଷାତ ଭଗବତା ଅନିମିଷ ହରିବର ଆୟୁଧେନ ଅପ୍ରମତେନ ତେଇଟି ଭାବେ ପରିରକ୍ଷମାଣ ତତ୍ ପାରମୂଳ ଅକୃତସ୍ଥି ଭୟଂ ଉପସୃତାନା ପରମ ଭାଗବତ ପରମ୍ପରା ଏପରିକି ଏଥିରେ କିଛି ଅଦ୍ଭୁତ ବିଷୟ ନାହିଁ, ଏଇଟା ବେଶୀ ଅସମ୍ଭବ କିଛି ନୁହଁ। କାହିଁକି ନା ସ୍ୱଶୀର ଚେତନ ଆପତ୍ତିରେ ନିଜର ମୃତ୍ୟୁ ସମୟ ପହଞ୍ଚିବାର ମଧ୍ୟ ବିମୁକ୍ତ ଦେହ ଆଦି ଆତ୍ମଭାବ ସୁଦୃଢ଼ ହୋଇଯାଇନଥିଲା। ଯେଉଁମାନେ ବିମୁକ୍ତ ସ୍ତରରେ ଅଛନ୍ତି, ଆତ୍ମାରାମ ସ୍ତରରେ ଅଛନ୍ତି, ଯେଉଁମାନେ ଶରୀର ଚେତନାରେ ନାହାନ୍ତି, ସେମାନେ ହୃଦୟଗ୍ରନ୍ଥି ହୃଦୟ ବନ୍ଧନରୁ ସେମାନେ ମୁକ୍ତ ହୋଇଯାଇଛନ୍ତି। ସେମାନେ ସର୍ବସ୍ୱତ୍ୱ ସୁତ ଆତ୍ମନା ସମସ୍ତଙ୍କ ପ୍ରତି ସେମାନେ କରୁଣାମୟ, ସମସ୍ତଙ୍କ ପ୍ରତି କୃପା କରୁଛନ୍ତି। ନିର୍ଭୟ ରାଣା ତାଙ୍କର କେହି ଶତ୍ରୁ ନାହାନ୍ତି ଏବଂ ସାକ୍ଷାତ ଭଗବତା ଭଗବାନ ତାଙ୍କ ପାଇଁ ରହିଛନ୍ତି। ସାକ୍ଷାତ ଭଗବତା ଅନିମିଷ ଭଗବାନ ତାଙ୍କର ଯେଉଁ କାଳ ରହିଛି ସେ ଅନିମିଷ, ସେ ସବୁବେଳେ ସତର୍କ ରହିଛି। ତେଣୁ ଅରିବର ତାଙ୍କର ଯେଉଁ ଅରି ଶ୍ରେଷ୍ଠ ସୁଦର୍ଶନ ଚକ୍ର, ଏହି ଚକ୍ର ଭଗବାନ ଧାରଣ କରୁଛନ୍ତି। ଆୟୁଧେନ ଅପ୍ରମତେନ ଭଗବାନ ପ୍ରମତ ନୁହନ୍ତି, ଆମେ ସବୁ ପ୍ରମତ ହେଇକି ରହିଛେ, ଭଗବାନ ପ୍ରମତ ନୁହନ୍ତି। ତେଣୁ ସେଇ ସେଇ ଭାବେ ପରିରକ୍ଷମାଣ, ତେଣୁ ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। କରିକି ସେଇ ସେଇ କେମିତି ରକ୍ଷା କରନ୍ତି ନା ସେଇ ସେଇ ଭାବେ ଆଜି ଏଇ ଯେଉଁ ଭରତ ମହାରାଜଙ୍କୁ ଜଡ଼ଭରଙ୍କୁ ରକ୍ଷା କଲେ ଭଗବାନ କାଳୀ ଦେବୀଙ୍କ ଭଦ୍ର କାଳୀଙ୍କୁ ସେ ପ୍ରେରଣ କଲେ, ଭଗବାନ ଭଦ୍ରକାଳୀଙ୍କ ହୃଦୟରେ ମଧ୍ୟ ରହିଛନ୍ତି। ସର୍ବସାଧାରଣ ବୁଦ୍ଧିଶାଳୀ ବିଶ୍ୱ ସମସ୍ତ ହୃଦୟରେ ଭଗବାନ ରହିଛନ୍ତି, ତେଣୁ ସେହିଭଳି ଭାବରେ ପ୍ରେରଣ କରୁଛନ୍ତି ଏବଂ ତାଙ୍କର ଭକ୍ତଙ୍କୁ ରକ୍ଷା କରୁଛନ୍ତି। ଯେମିତି ଭାବେ ପରିରକ୍ଷମାଣ ତତ୍ ପାଦମୂଳ ଅକୃତଶ୍ଚିତ ଭୟଂ ଦଶୁତାନ ଭାଗବତ ପରମହଂସାନ, ଇଏ ଯେଉଁ ଜଡ଼ବର ଇଏ ସାମାନ୍ୟ ବ୍ୟକ୍ତି ନୁହନ୍ତି, ଇଏ ହେଉଛନ୍ତି ଭାଗବତ ପରମହଂସାନ ପରମହଂସ। ଯେଉଁମାନେ ଏଇ ଭାଗବତଙ୍କୁ ପରମହଂସମାନଙ୍କର ଆସ୍ୱାଦନ ବିଷୟ ବୋଲି କହିଲେ, ଯେଉଁ ଭାଗବତ ପ୍ରଥମେ କୁହାଯାଇଛି, ନିଗମ କଳମ ଚରମ ଗଣିତମ କଳମ ସୁଖମୁଖା ଅମୃତ ଜଳ ସମସ୍ତମ ବିଗତ ଭାଗବତମ ରସମାଳୟ। ଯେଉଁମାନେ ପରମହଂସ ସ୍ତରରେ ଅଛନ୍ତି ସେମାନେ ଏଇଟାକୁ ଆସ୍ୱାଦନ କରିପାରିବେ ଭାଗବତ। ତେଣୁ ସେ ସେହିଭଳି ଭାବରେ ଜଣେ ଭାଗବତ ପରମହଂସ ଭାଗବତ ଥିଲେ, ତେଣୁ ତାଙ୍କର କୌଣସି ପରିସ୍ଥିତିରେ ଭୟ ନଥିଲା। କିନ୍ତୁ ଆମେ କହିବା ସେ ତ ଏତେ ଉନ୍ନତ ସ୍ତରରେ ଥିଲେ ଭଗବାନଙ୍କୁ ରକ୍ଷା କଲେ, ଆଉ ଯେଉଁମାନେ ସାଧାରଣ ଭକ୍ତ ଭଗବାନଙ୍କୁ ରକ୍ଷା କରନ୍ତି ନା ନାହିଁ, ସେମାନେ ମଧ୍ୟ ଭଗବାନ ରକ୍ଷା କରନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି ନବ ଅଧ୍ୟାୟରେ ଅର୍ଜୁନଙ୍କୁ 32 ଶ୍ଳୋକ ବଜେଇଟା କି 26 ଶ୍ଳୋକ କହୁଛନ୍ତି, କୌନ୍ତେ ପ୍ରତିଜାମି ନମେ ଭକ୍ତ ପ୍ରଣଚନ୍ତି। ଭଗବତ ଗୀତାରେ ଯେତେ ଭଗବାନ ସବୁ କଥା କହିଛନ୍ତି, ଇଏ ଯେଉଁ ଶ୍ଳୋକଟି ଇଏ ଗୋଟେ ଭିନ୍ନ ଶ୍ଳୋକ, କାରଣ ଅନ୍ୟ ସବୁ ଶ୍ଳୋକରେ ଭଗବାନ ନିଜେ କହୁଛନ୍ତି, କିନ୍ତୁ ଏହି ଶ୍ଳୋକରେ ଭଗବାନ ନିଜେ ନ କହିକିରି ଅର୍ଜୁନଙ୍କ ଦ୍ୱାରା କହୁଛନ୍ତି, ତମେ କୁହ କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଚନ୍ତି, ହେ କୁନ୍ତିପୁତ୍ର ତମେ ଘୋଷଣା କର ମୋର ଭକ୍ତରେ କେବେ ବିନାଶ ନାହିଁ। କାହିଁକି ଭଗବାନ ନିଜେ ଘୋଷଣା କଲେ ନାହିଁ ନା, ଭଗବାନ ଟିକେ ଦରକାର ପଡ଼େ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କର ଭକ୍ତଙ୍କ ପ୍ରତିଜ୍ଞାକୁ ଭଙ୍ଗ କରନ୍ତି ନାହିଁ। ସେଥିପାଇଁ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ କହୁଛନ୍ତି, ତୁମେ ପ୍ରତିଜ୍ଞା କର ନହେଲେ ଭକ୍ତ ପ୍ରଣାମ, ମୋର ଭକ୍ତ କେବଳ ବିନାଶ କର। ତେଣୁ ଏହିଭଳି ଭାବରେ ତେଇ ତେଇ ପ୍ରସିଦ୍ଧ ଭାବେ ଭକ୍ତ ବାତ୍ସଲ୍ୟ ଶିଷ୍ଟ ପାଳନ ଦୁଷ୍ଟ ନିଗ୍ରହ ଆଦୌ ଭଗବାନଙ୍କର ଇଏ ପ୍ରସିଦ୍ଧ ରହିଛି। ସାଧୁନା ପରିତ୍ରାଣାୟ ସାଧୁନା ବିନାଶାୟ ତ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସର୍ବଭାବେ ଯୁଗେ ଯୁଗେ, ଭଗବାନ ସାଧୁମାନଙ୍କୁ ରକ୍ଷା କରିବେ ଏବଂ ଯେଉଁମାନେ ତାଙ୍କ ଶରଣରେ ଯାଉନାହାନ୍ତି ଦୁଷ୍କୃତ ବ୍ୟକ୍ତିମାନେ ଭଗବାନଙ୍କୁ ବିନାଶ କରିବେ। ତେଣୁ ଏହିଭଳି ଭାବରେ ଏହି ନବମଧ୍ୟାୟ ଶେଷରେ 10ମଧ୍ୟାୟରେ ଆମେ ଆଲୋଚନା କରିବା, ଏ ଯଦିଓ ଦେବୀଙ୍କର କ୍ରୋଧରେ ତାଙ୍କର ସେବକମାନେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ତଥାପି ଇଏ ଦେବୀଙ୍କର ସେ ଦର୍ଶନ କଲେ, ତାଙ୍କ ଜୀବନରେ ସେ ଦର୍ଶନ କରିପାରିଥାନ୍ତି ନାହିଁ ସନ୍ଦେହ, କିନ୍ତୁ ଆଜି ପ୍ରକଟ ରୂପରେ ଦେବୀ ଦର୍ଶନ କଲେ, ତେଣୁ ପରଜନ୍ମରେ ସେମାନେ ଉଦ୍ଧାର ହୋଇଥିଲେ। ଭରତ ମହାରାଜ ସମସ୍ତଙ୍କ ପ୍ରତି କୃପା କରୁଛନ୍ତି, ଆଜି ଯେଉଁମାନେ ତାଙ୍କର ସେ ଯେଉଁ ସ୍ଥାନରେ ଜନ୍ମ ହୋଇଥିଲେ ସେ ସ୍ଥାନରେ ଯେଉଁମାନେ ଲୋକମାନେ ତାଙ୍କ ପ୍ରତି ସଦା ଆଚରଣ କରୁଥିଲେ ସେମାନେ ମଧ୍ୟ ବଳାତ୍କାରଙ୍କ ସୁଦ୍ଧା ପ୍ରାପ୍ତ ହୋଇଛନ୍ତି। ତାଙ୍କର ଭାଇମାନେ ନ ଭାଇ ଏବଂ ଭାଉଜ ଏମାନେ ମଧ୍ୟ ତାଙ୍କ ପ୍ରତି ଠିକ ଭାବେ ବ୍ୟବହାର କରୁନଥିଲେ, କିନ୍ତୁ ତଥାପି ସେମାନେ ଭରତ ମହାରାଜଙ୍କ କୃପା ପ୍ରାପ୍ତ ହୋଇଛନ୍ତି। ଏହିଭଳିଆ ସମସ୍ତେ ଭରତ ମହାରାଜଙ୍କ କୃପା ପ୍ରାପ୍ତ ହୋଇଛନ୍ତି ଏବଂ ଆମେ ମଧ୍ୟ ଭରତ ମହାରାଜଙ୍କ କୃପା ପ୍ରାପ୍ତ ହୋଇଛୁ। ଏ ବିଷୟରେ ଆସନ୍ତା ସପ୍ତାହ ଆସନ୍ତାକାଲି ଯେଉଁ ଦଶମ ଅଧ୍ୟାୟରେ ଆମେ ଆଲୋଚନା କରିବା। ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି
जय श्री गोपाल।